অষ্টম স্কন্ধ একুশ অধ্যায় শ্লোক তেত্রিশ চৌত্রিশ বৃথা মনোরথস্তস্য বৃথা মনোরথস্তস্য দূরহ স্বর্গহ পতত্যর্হ বৃথা কৌশি সুফল রহিত মনোরথ মনোভিলাষ তস্য তাহার দূরহ দূরে স্বর্গ উচ্চলোকু উন্নীত পততি পতন হুয়ে অধ নর্ক অবস্থা প্রতিশ্রুতস্য প্রতিশ্রুত বস্তু অদানেন দান করিবার সমর্থ ন হই যহ যে ব্যক্তি অর্থিনম প্রার্থী বিপ্রলম্বতে প্রতারণা করে শ্লোকর অনুবাদ শিশুম প্রতিবেদান্ত ইংরেজি শিশুমে ব্যক্তি প্রতিশ্রুতি বস্তু প্রদান ন করে যাচকু বঞ্চিত করে তা পক্ষে স্বর্গক উন্নীত হওয়া কিংবা মনোবাসনা পূর্ণ হওয়া তো দূরের কথা সে নর্কু অধপতিত হুয়ে এসব কৌশল ভাষা নেই তেমন পরস্পর পাঠ করিবা শ্লোক চৌত্রিশ বিপ্রলব্ধ দদামীতি কয়াহম চাঢ্যমানিনা তদ্যড়ি কপলং ভুঙ্ক্ষ নিরয়ং কতিচিৎ সমাহ অর্থাৎ তুমি তুম ঐশ্বর্য বর্গরে গর্বিত হয়ে মতো ভূমিদান করার প্রতিজ্ঞা করেছিল কিন্তু তোমার সেই প্রতিজ্ঞা তুমি পূর্ণ করিপারলে না তেমন এই প্রতিজ্ঞা পঙ্গরূপক মিথ্যা বাক্য ফলরে তুমি কিছু বর্ষ নর্ক ভোগ কর ভারতের গোপাল মহারাজ কুছন্তি যে মু অত্যন্ত ধনী এবং মোর এত বিশাল সম্পত্তি রয়েছে এইভাবে গর্ব বোধ করা জাগতিক জীবনের এক দিগ অটে সব কিছু ভগবান অটে এ জগতের কিছু হলে কাহি ব্যক্তিগত সম্পত্তি নুহে এ বাস্তব সত্য অটে ঈশভাষ্যম ইদম সর্বম যৎকিঞ্চিৎ জগত্যাং জগত বলি মহারাজ নিঃসন্দেহে অতি উত্তম ভক্ত লে কিন্তু তা সত্ত্বে মধ্য পূর্বে সে প্রতিষ্ঠা লাভ করা ভ্রান্ত ধারণা পোষণ করে ভগবান ইচ্ছারে তাকে পাতাড়ি যাওয়া হয়েছিল কিন্তু যেহেতু সেটাকে সে ভগবান আদেশ অনুসারে যাচ্ছিল তেমন সেটার স্বর্গঠার অধিক ঐশ্বর্য ভোগ কলে ভক্ত ভগবান সেবায় যুক্ত রয়েছার সবুলে ভগবান সহ বাস করতে তেমন সে স্বর্গের থাকতু বা নকরে থাকতু সে সবুলে চিহ্ন স্তরের বাস করতে এপরি ভাবে অষ্টম স্কন্ধর ভগবান কর্তৃক বলি মহারাজ বন্ধন শীর্ষক একবিংশতি অধ্যায়ের ভক্তিবেদান্ত ভাষ্য সমাপ্ত হল তেমন আজ আমার এই অধ্যায় একুশ অধ্যায় এই অধ্যায় অষ্টম স্কন্ধর একুশ অধ্যায়ের শীর্ষক হচ্ছে ভগবান কর্তৃক বলি মহারাজ বন্ধন আজ এই অন্তিম শ্লোক দুইটি তেত্রিশ এবং চৌত্রিশ এই দুইটি আমি পাঠ করা পূর্ব শ্লোকরে বর্ণনা করা সরছি কেমিতি ভগবান বলি মহারাজ ଯଦିଓ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ସେ ଭଗବାନଙ୍କର ତିନିପାଦ ଭୂମି ପ୍ରଦାନ କରିବେ ବୋଲି, କିନ୍ତୁ ସେ ତିନିପାଦ ଭୂମି ପ୍ରଦାନ କରିବା ପାଇଁ ତାଙ୍କର ସମୟ ଉପଯୁକ୍ତ ବା ଯଥେଷ୍ଟ ଭାବରେ ସମ୍ପତ୍ତି ନଥିଲା। ଦୁଇଟି ପାଦରେ ଭଗବାନ ସବୁକିଛି ଅଧିକାର କରିନେଇଛନ୍ତି, ତ୍ରିଲୋକକୁ ଅଧିକାର କରିନେଇଛନ୍ତି ଦୁଇଟି ପାଦରେ। ତେଣୁ ଭଗବାନ ଯେହେତୁ ବଳି ମହାରାଜ ଆପାତ ଦୃଷ୍ଟିରେ ଦେଖିଲେ ବଳି ମହାରାଜ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରିଲେ ନାହିଁ, ସେଥିପାଇଁ ବଳି ମହାରାଜ ଭଗବାନଙ୍କର ମନସ୍କାମନା ଅନୁସାରେ ଭଗବାନଙ୍କର ଇଚ୍ଛା ଅନୁସାରେ ଗରୁଡ଼ ଦେବ ଆସିକିରି ବଳି ମହାରାଜଙ୍କୁ ବନ୍ଧନ କରିଛନ୍ତି ବରୁଣପାଶରେ। ଏବଂ ବର୍ତ୍ତମାନ ଭଗବାନ କହୁଛନ୍ତି ବଳି ମହାରାଜକୁ ଯେ ତୁମେ ପ୍ରତିଶ୍ରୁତି ଦେଇଥିଲ କିନ୍ତୁ ସେ ପ୍ରତିଶ୍ରୁତି ରକ୍ଷା କରିପାରିଲା ନାହିଁ, ତେଣୁ ବର୍ତ୍ତମାନ ତୁମେ ତା ପୂର୍ବ ଶ୍ଳୋକରେ ଯେଉଁ କହୁଛି ଯେ ପ୍ରତିଶ୍ରୁତ ମଦାତୁସ୍ତେ ନିରୟେ ବାସ ବସ୍ୟତେ, ତୁମେ ତୁମର ଯେଉଁ ସ୍ୱର୍ଗ ଯିବା ପାଇଁ ଚିନ୍ତା କରିଥିଲ, କାରଣ ସେ ସ୍ୱର୍ଗକୁ ଅଧିକାର କରିଥିଲେ, 15,000 ବର୍ଣ୍ଣନା କରାଯାଇଛି କେମିତି ବଳି ମହାରାଜ ସ୍ୱର୍ଗକୁ ଆକ୍ରମଣ କରି ଯୁଦ୍ଧ କରିବା ଦରକାର ନାହିଁ, ଖାଲି ତାଙ୍କର ଯେଉଁ ଉତ୍ସାହ ଦେଖିକିରି ଇନ୍ଦ୍ର ଡରିଯାଇଛନ୍ତି, ତେଣୁ ସେ ସବୁ ମିଛିକି ପଳାଇ ଯାଇଛନ୍ତି, ଦେବତାମାନେ ସବୁ ମିଛିକି ପଳାଇ ଯାଇଛନ୍ତି। ତେଣୁ ଭଗବାନ ଏଠି କହୁଛନ୍ତି ଯେ ତୁମେ ସ୍ୱର୍ଗ ତ ଛାଡ଼ ଅର୍ଜୁନ କଥା, ତୁମେ ବର୍ତ୍ତମାନ ନର୍କକୁ ପତନ ହୁଅ, ଆଗକୁ ସ୍ୱର୍ଗ ବର୍ଣ୍ଣନା ସେଠି। ଏବଂ ସେଥିରେ ସେ କହିଛନ୍ତି ଯେ ବିଶ୍ୱତ୍ୱ ନିରୟ ତସ୍ମାତ୍ ଗୁରୁଣା ଚାନ୍ମୋଦିତ, ନିରୟ କହିଲେ ନର୍କକୁ ତୁମେ ଯାଅ ଏବଂ ତୁମର ଗୁରୁ ବା ଶୁକ୍ରାଚାର୍ଯ୍ୟ ମଧ୍ୟ ସେ ଅନୁମୋଦିତ, ସେଥିପାଇଁ ଅନୁମୋଦନ କରିଛନ୍ତି, ତୁମକୁ ଅଭିଶାପ ସେ ମଧ୍ୟ ପ୍ରଦାନ କରିଛନ୍ତି। ତେଣୁ ଏହି ଶ୍ଳୋକରେ ଭଗବାନ କହୁଛନ୍ତି ଯେ ବୃଥା ମନୋରଥ ତସ୍ୟ ଦୂରଃ ସ୍ୱର୍ଗ ଅତତ୍ୟାଗ, ତୁମେ ଯେଉଁ ମନୋରଥ କରିଥିଲ ସ୍ୱର୍ଗ ଲୋକକୁ ଅଧିକାର କରିଥିଲ, ବର୍ତ୍ତମାନ ସେ ଯଜ୍ଞ କରୁଛନ୍ତି, ଯେଉଁ ସ୍ୱର୍ଗରେ ଯେ ରାଜା ହେବେ ସେ 100 ଯଜ୍ଞ କରିବେ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଶତକ୍ରତୁ। 100 ଯଜ୍ଞ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ତ୍ରୈବିଦ୍ୟାମାନ ସମ୍ପା ପୁତ ପାପା ଚକେଇ ନିଷ୍ଠା ସ୍ୱର୍ଗତି ପ୍ରାର୍ଥନ୍ତି ତେ ପୁଣ୍ୟ ଆସାଦେ ସୂର୍ଯ୍ୟ ଲୋକ ଅସ୍ନତି ଦିବ୍ୟାନ୍ ଦିବ୍ୟ ଭୋଗାନ। ତ୍ରୈବିଦ୍ୟା ରୁକ୍ ସାମ ଆଉ ଚଜୁ, ଏହି ତିନୋଟି ବେଦ ଯଦି 4 ରହିଛି କିନ୍ତୁ ଏହି 3 ବେଦରେ କର୍ମକାଣ୍ଡ ଧାରା ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ତ୍ରୈବିଦ୍ୟାମାନ ସମ୍ପା ପୁତ ପାପା, ଏହି ତ୍ରୈବିଦ୍ୟାରେ ଯେଉଁ ଯଜ୍ଞ ରହିଛି ସେ ଯଜ୍ଞରେ ସମାପନ କଲା ପରେ ସେମାନେ ସୋମପାନ କରନ୍ତି, ଏହି ଯଜ୍ଞରେ ମଧ୍ୟ ସୋମପାନ କରାଯିବ, ସୋମପାନ ଦିନ ଯେଉଁଦିନ ହେବ ସେଦିନ ଏହିସବୁ ଅନର୍ଥ ହୋଇଛି। ତେଣୁ କୁହାଯାଇଛି ଯେଉଁମାନେ ସୋମପାନ କରିବେ ପୂତ ପାପ, ସେମାନେ ଯେଉଁ ପାପକର୍ମ ଫଳ ରହିଛି ସେ ପାପକର୍ମ ଫଳରୁ ମୁକ୍ତ ହେବେ ବା ପବିତ୍ର ହେବେ, ପୂତ ପାପ। ତେଣୁ ଯେଉଁମାନେ ତ୍ରୈବିଦ୍ୟାମାନ ସମ୍ପା ପୁତ ପାପା ଯଜ୍ଞ ନିଷ୍ଠା ସ୍ୱର୍ଗତି ପ୍ରାର୍ଥନ୍ତି, ଯଜ୍ଞରେ ଆରାଧନା କରିକିରି ସେଇ ଦେବତାମାନଙ୍କୁ ପ୍ରାର୍ଥନା କରନ୍ତି, ସେମାନେ ତେ ପୁଣ୍ୟମାସା ତେ ସୁରେନ୍ଦ୍ର ଲୋକ, ସୁରେନ୍ଦ୍ର ଲୋକ କହିଲେ ଏଇ ସ୍ୱର୍ଗ ଲୋକ, ସେମାନେ ସେଠିକି ଯିବେ ଉନ୍ନୀତ ହେବେ, ତେ ପୁଣ୍ୟମାସା ତେ ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ସୁରେନ୍ଦ୍ର ଲୋକକୁ ଯିବେ। ତେ ପୁଣ୍ୟମାସାଧ୍ୟ ସୁରେନ୍ଦ୍ର ଲୋକ ଅସ୍ନାତ ଦିବ୍ୟା ଦେବଦେବ ଭୋଗା, ଅନେକ ପ୍ରକାର ଦିବ୍ୟ ଭୋଗ ସ୍ୱର୍ଗ ଲୋକରେ ବହୁତ ପ୍ରକାର ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି, ତେଣୁ ସେଠି ସେମାନେ ଯାଇକିରି ସେସବୁ ଭୋଗ ଉପଭୋଗ କରନ୍ତି, ଐଶ୍ୱର୍ଯ୍ୟ ଉପଭୋଗ କରନ୍ତି। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେଉଁମାନେ ଇନ୍ଦ୍ର ହେବେ, ସ୍ୱର୍ଗର ରାଜା ଯିଏ ଇନ୍ଦ୍ର ହେବେ ସିଏ ହେଉଛନ୍ତି 100 ଯଜ୍ଞ କରିବେ, ତେଣୁକରି ଶୁକ୍ରାଚାର୍ଯ୍ୟ ସେ ଯଜ୍ଞ ଅନୁଷ୍ଠାନ କରୁଥିଲେ, ଯଜ୍ଞ ସମାପ୍ତ ହୋଇଥିଲେ ସେ ତ ବର୍ତ୍ତମାନ ସ୍ୱର୍ଗ ରାଜା ଅଛନ୍ତି, କିନ୍ତୁ ଯେହେତୁ ସେ ଯଜ୍ଞ ସମାପନ କରିନାହାନ୍ତି ସେଇଥିପାଇଁ ସେ ସବୁବେଳ ପାଇଁ ରହିପାରିବେନି, ତେଣୁ ସେହି ଯଜ୍ଞରେ ବର୍ତ୍ତମାନ ବାମନଦେବ ବାଧା ପ୍ରଦାନ କରିଛନ୍ତି। ତେଣୁ ସେ କହୁଛନ୍ତି ଯେ ବୃଥା ମନୋରଥ ତସ୍ୟ ଦୂରଃ ସ୍ୱର୍ଗ ପଦତ୍ୟାଗ, ସ୍ୱର୍ଗତ ଦୂରେ ଥାଉ ବର୍ତ୍ତମାନ ତୁମେ ଅଧ ତଳକୁ ନିମ୍ନକୁ ଯାଅ, ତୁମର ସବୁ ମନୋରଥ ଯାହା ତୁମେ ମନ ଚିନ୍ତା କରିଥିଲ ସେସବୁ ତୁମର ବର୍ତ୍ତମାନ ବୃଥା ବୃଥା ମନୋରଥ ତସ୍ୟ ଦୂର ସ୍ୱର୍ଗ ଅଧ ପତତ୍ୟାଗ। ପ୍ରତିଶ୍ରୁତ ସାଧାନୀନ ପ୍ରତିଶ୍ରୁତ, ତୁମେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ତିନିପାଦ ଭୂମି ଦେବା ପାଇଁ ବର୍ତ୍ତମାନ ଦେଇପାରିଲନି, ତେଣୁ ଏଇଟାର 2 ପ୍ରକାର ଅର୍ଥ ଅଛି, ପ୍ରତିଶ୍ରୁତ ସାଧାନୀନ
ସାଧାରଣତଃ କହିବେ ପ୍ରତିଶ୍ରୁତ ଅଦାନ, ତମେ ଯେଉଁ ପ୍ରତିଶ୍ରୁତି ଦେଇଥିଲ ସେଇଟା ତମେ ପ୍ରଦାନ ଦାନ କରିପାରିଲ ନାହିଁ। କିନ୍ତୁ ଆଉ ଗୋଟେ ମଧ୍ୟ ଅର୍ଥ ଅଛି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ପ୍ରତିଶ୍ରୁତ ଆଦାନ ଆଦାନ ଅର୍ଥ ହେଉଛି ଅର୍ଥ ହେଉଛି ସମ୍ୟକ, ତମେ ପ୍ରକୃତ ରୂପେ ସମ୍ୟକ ପୂର୍ଣ୍ଣ ଭାବରେ ତମେ ଦାନ କରିଛ। ପ୍ରତିଶ୍ରୁତ ଆଦାନ, ପ୍ରତିଶ୍ରୁତ ଅଦାନ ହେବ ଆଦାନ ହେବ, ଅଦାନ ଅର୍ଥ ହେଉଛି ତମେ ପ୍ରଦାନ କରିପାରିଲ ନାହିଁ। କିନ୍ତୁ ପ୍ରକୃତିରେ ଭଗବାନ ତାଙ୍କ ଉପରେ ପୂର୍ଣ୍ଣ ସନ୍ତୁଷ୍ଟ ହୋଇଛନ୍ତି, ସେଥିପାଇଁ ଏଇ ଶବ୍ଦଟି ବ୍ୟବହାର କରିଛନ୍ତି। ଶେଷ ଅଳଙ୍କାର ଆମର ସବୁ ବିଭିନ୍ନ ପ୍ରକାର ବ୍ୟାକରଣରେ ସବୁ ରହିଛି, ଅଳଙ୍କାର ସବୁ ରହିଛି। ଆମେ ପିଲାଦିନେ ପଢ଼ୁଥିଲୁ ସ୍କୁଲରେ ବୈଦେଶ ବିଳାସ, ବୈଦେଶ ବିଳାସ ଉପେନ୍ଦ୍ର ମହାଙ୍କର, ସେଥିରେ ସେ ଶ୍ରେଷ ଅଳଙ୍କାର ଗୋଟେ କବିତା ରଚନା କରିଛନ୍ତି ବୈଦେଶ ବିଳାସ, ଆପଣ ଜାଣିଥିବେ। ସବୁ ସଙ୍ଗୀତ ବରେ ଆରମ୍ଭ ହୋଇଛି, ବରୁ ଆରମ୍ଭ ହୋଇଛି ସବୁ, ଯେତେ ତାଙ୍କର କାବ୍ୟ ସେ କାବ୍ୟରେ ଯେତେ ସବୁ ଶ୍ଳୋକ ଅଛନ୍ତି ସବୁ ବରେ ଆରମ୍ଭ ହୋଇଛି। ବୈଦେଶ ବିଳାସ କହୁଛି ଉପେନ୍ଦ୍ର ମହାଙ୍କର, ବହୁତ ଉନ୍ନତ କବି, ଭଗବାନଙ୍କର କୃପା ପ୍ରାପ୍ତ ହୋଇଥିଲେ। ସେ ରଚନା କରିଛନ୍ତି ଯେତେବେଳେ ଭଗବାନ ତାଙ୍କର ବନବାସ ରହିଛନ୍ତି, ସେହି ସମୟରେ ଶୃପଣଖା ରାବଣର ଭଉଣୀ ଶୃପଣଖା ସେଠି ଆସି ପହଞ୍ଚନ୍ତି, ଯେ ଭଗବାନ ରୂପ ଦେଖି ସେ ଆକର୍ଷିତ ହୋଇଛନ୍ତି, ଏତେ ମନୋହର ରୂପ ଭଗବାନଙ୍କର ରାମଚନ୍ଦ୍ରଙ୍କର, ତେଣୁ ସେ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ସେ ତାଙ୍କର ସଙ୍ଗ ପ୍ରଦାନ କରନ୍ତି ବୋଲି। ତେଣୁ ସିଏ କହିଦେଇଛନ୍ତି ମୁଁ ତ ଏକ ପତ୍ର ଗ୍ରହଣ କରିଛି, ତେଣୁ ମୋର ଭାଇ ସେଠି ଅଛନ୍ତି, ଲକ୍ଷ୍ମଣ ଅଛନ୍ତି, ତମେ ତାଙ୍କ ପାଖକୁ ଯାଅ। ମୁଁ ତାଙ୍କ ପାଖକୁ ଗୋଟେ ଚିଠି ଲେଖିଥିଲି, ବାବୁ ନାକସିରି ଦାନ ଯୋଗ୍ୟ ଦୋଷା ବିହର କାହାଣ କରି ଆଲିଙ୍ଗନ, ଗୋଟେ ରଚନା କରିଛନ୍ତି ଉପେନ୍ଦ୍ର ମଞ୍ଚ। ଏ ଶେଷ ଅଳଙ୍କାର ବୋଲି କୁହାଯାଉଛି, ଗୋଟିଏ ପ୍ରକାର ଅର୍ଥ ଦୁଇ ପ୍ରକାର ଅର୍ଥ ରହିଛି ଶେଷ, ତେଣୁ ବାହାରକୁ ପରେ ଜଣାପଡ଼ିବ ଯେ ଭଗବାନ ଲେଖିଛନ୍ତି ଯେ ତମେ ମୋତେ ଲକ୍ଷ୍ମଣକୁ ଲେଖିଛନ୍ତି, ସେ ଲକ୍ଷ୍ମଣ ତମେ ଏଇ ଯୋଗ୍ୟ ଦୋଷା ଏଇ ଯେଉଁ ସୁନ୍ଦରୀ ରହିଛନ୍ତି ତାଙ୍କୁ ତମେ ନେଇକି ତାଙ୍କୁ ଉପଯୁକ୍ତ ବିହାର କର, ମାନେ କାନରେ ବିହାର କର, ବିହାର ବିଚରଣ କର। କିନ୍ତୁ ଲକ୍ଷ୍ମଣ ତାର ଅର୍ଥ ବୁଝିପାରିଲେ, କେଉଁଠି କେଉଁ ଅର୍ଥ ବ୍ୟବହାର କରାଯିବ ତାକୁ ଯେଉଁମାନେ ଉପଯୁକ୍ତ ବ୍ୟକ୍ତି ସେମାନେ ବୁଝିପାରିବେ। ବେଦରେ ଯେଉଁ ରହିଛି ବେଦର ଅର୍ଥ ଦୁଇ ପ୍ରକାର ଅର୍ଥ ରହିଛି, ଗୋଟେ ହେଉଛି ମୁଖ୍ୟ ଅର୍ଥ, ଆଉ ଗୋଟେ ହେଉଛି ଗୌଣ ଅର୍ଥ, ତାକୁ କହନ୍ତି ଅଭିଧା, ଆଉ ଗୋଟେ ଲକ୍ଷଣ, ଲକ୍ଷଣ ଅଭିଧା, ଏଇ ଦୁଇ ପ୍ରକାର କୁହାଯାଉଛି। ବେଦରେ ଯେଉଁ ଅର୍ଥ ରହିଛି ଆମର ବର୍ଣ୍ଣନା କରାଯାଏ, ଏ ପ୍ରସଙ୍ଗରେ ଆମେ ଏଇ କରି ସାରିଲା ପରେ ସେଇଟା କହିବା ଯେ ଲକ୍ଷଣ ତାଙ୍କର ଅର୍ଥ ବୁଝିପାରିକିରି ସୁପର୍ଣ୍ଣ କହିବ କ'ଣ କଲେ ନା ତାଙ୍କର କାନ କାଟିଦେଲେ, କାନ ବିହର କାନ, ତାଙ୍କର ନାକ କାଟିଦେଲେ, କାନ ନାକ ସବୁ କାଟିଦେଲେ, ତେଣୁ ସେଥିପାଇଁ ତା ପାଇଁ ବହୁତ ପ୍ରକାର ଯୁଦ୍ଧ ହେଲା। ତାପରେ ରାବଣ ଆସିକିରି ସୀତାଙ୍କୁ ହରଣ କଲେ, ଏସବୁ ଜିନିଷ ସବୁ ହେଇଛି। କିନ୍ତୁ ଏଇ ଶେଷ ଅଳଙ୍କାର ଆମ କହିବାର ଉଦ୍ଦେଶ୍ୟ ହେଉଛି ଶେଷ ଅଳଙ୍କାର, ଏଇ ଶେଷ ଅଳଙ୍କାର ଆମେ ବେଦକୁ ଯିବାନି, କାହିଁକିନା ବେଦ କଲେ ଆମର ମୁଖ୍ୟ ଅର୍ଥ ଆଲୋଚନା କରିପାରିବେନି, ସମୟ ସୀମିତ ରହିଛି। ତେଣୁ ବେଦରେ ଆମର ମହାପ୍ରଭୁ ସେଇଟା ଆଲୋଚନା କରିଛନ୍ତି, ଯେଉଁ ଖାଲି ଗୋଟିଏ ଉଦାହରଣ ଦେବି, ଗୋଟିଏ କଥା କହିବି ଯେ ଆମର ଯେଉଁ ଶ୍ରୀ ସମ୍ପ୍ରଦାୟ ରାମାନୁଜାଚାର୍ଯ୍ୟ ତାଙ୍କର ଯେ ଗୁରୁଦେବ, ନାଇଁ ରାମାନୁଜାଚାର୍ଯ୍ୟ ତାଙ୍କର ରାମାନୁଜାଚାର୍ଯ୍ୟ ଯେତେବେଳେ ସେ ଆଉ ଜଣଙ୍କର ଗୁରୁଙ୍କଠାରୁ ସେ ଏଇ ମାୟାବାଦୀ ଧାରାରେ ଚୈତନ୍ୟ ମହାପ୍ରଭୁ ଆମର ଶଙ୍କରାଚାର୍ଯ୍ୟଙ୍କ ଧାରାରେ ସେ ତାଙ୍କର ଯେଉଁ ଗୁରୁଙ୍କୁ ଗ୍ରହଣ କରିଥିଲେ, ତେଣୁ ସେ ତାଙ୍କର ଗୁରୁଙ୍କୁ ସେବା କରୁଥିଲା ବେଳେ ଆଉ ଜଣେ ଛାତ୍ର ଆସିକି ତାଙ୍କୁ ପଚାରିଲେ, ବୋଧେ ଶ୍ରୁତି ବା ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି, ସେ ଶ୍ଳୋକରେ ଗୋଟିଏ ଶବ୍ଦ ରହୁଛି କପ୍ୟାସ, ସେ ଶ୍ଳୋକରେ ଗୋଟିଏ ଶବ୍ଦ ରହିଛି କପ୍ୟାସ, ତେଣୁ ସେ ଜାଣିବାକୁ ଚାହିଁଲେ କପ୍ୟାସର ଅର୍ଥ କ'ଣ। କପ୍ୟାସ ଭଗବାନଙ୍କର ରୂପ ବର୍ଣ୍ଣନା କରାଯାଉଛି, ଭଗବାନଙ୍କ ରୂପକୁ ଏହି ଶବ୍ଦରେ ବର୍ଣ୍ଣନା କରାଯାଉଛି କପ୍ୟାସ, ତେଣୁ ତାଙ୍କର ଗୁରୁଦେବ କହିଲେ ଯେ ଆମର ଗୁରୁ ପରମ୍ପରାରେ କପ୍ୟାସର ଅର୍ଥ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, କପି ଅର୍ଥ ହେଉଛି ମାଙ୍କଡ଼ ମର୍କଟ, ଆସର ଅର୍ଥ ହେଉଛି ପିଚା ବା ପଛପଟ, ତେଣୁ ଭଗବାନଙ୍କ ରୂପକୁ ସେ କହୁଛନ୍ତି କପି ବା ମାଙ୍କଡ଼ର ପିଚା ସହିତ ତୁଳନା କରାଯାଉଛି। ତେଣୁ ଏ କଥା ଯେତେବେଳେ ଶୁଣିଲେ ରାମାନୁଜାଚାର୍ଯ୍ୟଙ୍କର ଆଖିରୁ ଲୁହ ବାହାରି ପଡ଼ିଲା, ଦୁଇ ଟଙ୍କା ଲୁହ ବାହାରି ପଡ଼ିଲା। ଦୁଇଟି ଅନୁଭୂତ ବାହାର ପଡ଼ିକି ତାଙ୍କ ଗୁରୁଦେବଙ୍କର ଶରୀରରେ ସ୍ପର୍ଶ କଲା, ସେତେବେଳେ ସେ ଆସି ମାନେ ଟିକେ ଦେଖିଲେ ଯେ ଏମିତି ରାମାୟଣ ସୀତାଚାର ପ୍ରଣାମ କରୁଛି। ତେଣୁ ସେ ପଚାରିଲେ କାହିଁକି ତାକୁ ପ୍ରଣାମ କରୁଛ ନା ଆପଣ ଏ ଯେଉଁ କଥା କହିଲେ ଏ ଶ୍ଳୋକର ଅର୍ଥ ଯେଉଁ କହିଲେ ଏ ଶବ୍ଦର ସେଥିରେ ମୋତେ ମୋର ମନ ଦୁଃଖ ହେଲା ନା ଆପଣ ତୁମେ ମୋଠୁ ଅଧିକା ଜାଣିଛ ଆମର ଗୁରୁ ପରମ୍ପରାରେ ଏଇ କଥା ଏଇ ଅର୍ଥ ଆସୁଛି ତୁମେ କ'ଣ ମୋଠୁ ଅଧିକା ଜାଣିଛ କ'ଣ ଜାଣିଛ କହିଲେ ତାହେଲେ ତେଣୁ ସିଏ ତାକୁ ଅର୍ଥ କଲେ ଅପ୍ୟାସ କ ଅର୍ଥ ହେଉଛନ୍ତି ସୂର୍ଯ୍ୟ ସୂର୍ଯ୍ୟଙ୍କର ଆଲୋକରେ ଯେଉଁ ପଦ୍ମ ପ୍ରସ୍ଫୁଟିତ ହୁଏ ସେ ପଦ୍ମ ଫୁଲର ବର୍ଣ୍ଣବଳୀ ଭଗବାନଙ୍କର ମୁଖର ବର୍ଣ୍ଣ ରହିଛି ବୋଲି ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ କେଉଁଠି ମୁଖ୍ୟ ଅର୍ଥ ଲାଗିବ କେଉଁଠି ଗୌଣ ଅର୍ଥ ଲାଗିବ ସେଇଟାକୁ ବୁଝିବାର ଅଛି। ତେଣୁକରି ସାଧାରଣତଃ ଲୋକମାନେ ବେଦ ପୂଜା ପାଇଁ ତସ୍ମାତ୍ ଗୁରୁ ପ୍ରପଦ୍ୟତ ଜିଜ୍ଞାସୁ ଶ୍ରେୟ ଉତ୍ତମ ସାତେ ପରେଛି ନିଷ୍ଣାତମ ବ୍ରାହ୍ମଣୀ ଉପସମାସ ବେଦ ବୁଝିବା ପାଇଁ ହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ସନ୍ଧାନ ଯିବାକୁ ପଡ଼ିବ। ଉପଯୁକ୍ତ ଗୁରୁଙ୍କର ନଗଲେ ଶରଣ ନଗଲେ ଆମେ ତାର ଅର୍ଥ ଜାଣିପାରିବାନି। ତେଣୁ ପ୍ରଭୁପାଦ ମାନେ ସବୁବେଳେ ଏଇ ଉଦାହରଣଟି ଦିଅନ୍ତି। ବେଦରେ କୁହାଯାଇଛି ଯେ କ'ଣ ଜୀବେର ଅସ୍ଥି ବିଷ୍ଠା ଶଙ୍ଖ ଗୋମାରି ଇଏ ହେଉଛି ଜୀବର ଅସ୍ଥି ହେଉଛି କ'ଣ ନା ଶଙ୍ଖ ଶଙ୍ଖଟା ହେଉଛି ଗୋଟେ ଜୀବର ଅସ୍ଥି ଶଙ୍ଖ ଏବଂ ବିଷ୍ଠା ହେଉଛି ଗୋମା ଗାଈର ମଳଟାକୁ ଗୋମା ବୋଲି କୁହାଯାଉଛି ଗୋଟେ ଜୀବର ବିଷ୍ଠା କିନ୍ତୁ ସାଧାରଣତଃ ବେଦରେ କୁହାଯାଇଛି ଏ ଦୁଇଟା ହେଉଛି ଅପବିତ୍ର ଜୀବର ଅସ୍ଥି ଏବଂ ବିଷ୍ଠା ଏ ଦୁଇଟା ଅପବିତ୍ର କିନ୍ତୁ ବେଦ ବାକ୍ୟ ସେଇ ଦୁଇ ମହାପବିତ୍ର ହେବ ପୁଣି ବେଦରେ କୁହାଯାଉଛି ସେ ଦୁଇଟି ହେଉଛି ପବିତ୍ର। ତେଣୁ ଆପାତ ଦୃଷ୍ଟିରେ ଦେଖିଲେ ଜଣାପଡ଼ିବ ଯେ ଏଥିରେ ସବୁ ବିରୁଦ୍ଧ ଜିନିଷ ରହିଛି ଗୋମାଳିଆ ଜିନିଷ ରହିଛି ଏଇଟା ଠିକ୍ ନୁହେଁ। କିନ୍ତୁ ଯେଉଁମାନେ ତତ୍ତ୍ୱବିତ୍ ଏମାନେ ଅର୍ଥ ଜାଣିଛନ୍ତି ପ୍ରକୃତ ଅର୍ଥ ଜାଣିଛନ୍ତି ସେମାନେ ତାର ଅର୍ଥ କହିବେ। ତେଣୁ କେଉଁଠି ମୁଖ୍ୟ ଅର୍ଥ ଲାଗିବ କେଉଁଠି ଗୌଣ ଅର୍ଥ ଲାଗିବ ସେଟା ବୁଝିବାକୁ ପଡ଼ିବ। କିନ୍ତୁ ଏଠି ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏଠି ଯେଉଁ କୁହାଯାଇଛି ପ୍ରତିଶ୍ରୁତ ସାଧାରଣ ଭଗବାନ ଦୁଇ ପ୍ରକାର ଅର୍ଥ କହୁଛନ୍ତି ଭଗବାନଙ୍କର ଅର୍ଥକୁ ବୁଝିବା ପାଇଁ 61 ଅର୍ଥ ବାହାର କରିଛନ୍ତି। ଆତ୍ମାରାମସ ମୁନେ ଗୁରୁକ୍ରମେ ପୂର୍ବନ୍ତି ଆଇତିକିଂ ଭକ୍ତି ମିତମ ଭୂତ ଗୁଣ ହରି ଏ ଗୋଟେ ଶ୍ଳୋକ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବହୁତ ପ୍ରସିଦ୍ଧ ଶ୍ଳୋକ। ଏହି ଶ୍ଳୋକର ଅର୍ଥକୁ 61 ଅର୍ଥ କରିଛନ୍ତି ଚେତନ ମହାପ୍ରଭୁ ସନାତନ ଗୋସ୍ୱାମୀ। ତେଣୁ ସାଧାରଣ ଲୋକମାନେ ଯେଉଁମାନେ ଅଛନ୍ତି ବଳି ମହାରାଜ ପାଖରେ ଯେଉଁ ତାଙ୍କର ଯେଉଁ ଅସୁରମାନେ ଅଛନ୍ତି ତାଙ୍କର ଶୁକ୍ରାଚାର୍ଯ୍ୟ ଅଛନ୍ତି ତାଙ୍କର ପତ୍ନୀ ତାଙ୍କର କନ୍ୟା ଏ ତାଙ୍କର ଭଉଣୀ ଏମାନେ ସବୁ ରହିଛନ୍ତି ସେଠି। ତେଣୁ ତାଙ୍କ ସେମାନେ ବୁଝିବେ କ'ଣ ବ୍ରହ୍ମା ଆସି ବ୍ରହ୍ମା ଶିବଜୀ ସବୁ ଦେବତାମାନେ ସମସ୍ତେ ଆସିକି ପହଞ୍ଚାଇଛନ୍ତି ଆ ପରେ ସେ ବର୍ଣ୍ଣନା କରାଯିବ ସମସ୍ତେ ସ୍ତୁତି କରିବେ ଭଗବାନଙ୍କୁ ବାମଣଙ୍କୁ ସ୍ତୁତି କରିବେ। ତେଣୁ ସାଧାରଣ ଲୋକମାନେ ଯେଉଁମାନେ ଅଛନ୍ତି ଯେଉଁମାନେ ଉନ୍ନତ ନୁହନ୍ତି ସେମାନେ ବୁଝିବେ କ'ଣ ନା ପ୍ରତିଶ୍ରୁତି ସଦାନ ତେଣୁ ପ୍ରତିଶ୍ରୁତି କରିଥିଲ ସେଟା ତେଣେ ଦେଇପାରିଲାନି ସେଥିପାଇଁ ଯେଉଁମାନେ ମୁଁ ଆସିଛି ତମକୁ ବିକା କରିବା ପାଇଁ ବିପ୍ରଲମ୍ବ ତମତେ ଦେଇପାରିଲାନି ବିପ୍ରଲମ୍ବ କହିଲେ ଚିଠି ମୁଁ ଶବ୍ଦ ଆସିଛି ଆମର ଯେଉଁ ସାଧାରଣତଃ ବଦ୍ଧ ଜୀବର 4 ଦୋଷ ରହିଛି ଭ୍ରମ ପ୍ରବାଦ ବିପ୍ରଳିପ୍ସା ପ୍ରଣାପାଠ ବିପ୍ରଳିପ୍ସା ଗୋଟେ ରହିଛି ଚିଠିଂ ମେଣ୍ଟାଲିଟି ଛକିଆ ମନୋବୃତ୍ତି। ତେଣୁ ଭଗବାନ କହୁଛନ୍ତି ତୁମେ ବିପ୍ରଳମ୍ବ ବିପ୍ରଳମ୍ବ ମାନେ ତୁମେ ମୋତେ ଠକିଛ କିନ୍ତୁ ବିପ୍ରଳମ୍ବର ମଧ୍ୟ 2 ଅର୍ଥ ରହିଛି। ତେଣୁ ସାଧାରଣ ଲୋକମାନେ ବୁଝିବା ପାଇଁ ଯେ ସାଧାରଣ ଲୋକ ବୁଝି ଭଗବାନ କହୁଛନ୍ତି ଯେ ତୁମେ ଯେହେତୁ ତୁମେ ପ୍ରତିଶ୍ରୁତି ଦେଇଥିଲ ତାକୁ ଅଦାନୀ ସେଇଟା ଦେଇପାରିଲନି ଦାନ କରିପାରିଲନି ତେଣୁ ତୁମେ ଯେଉଁ ଅର୍ଥ ନାମ ବିପ୍ରଳମ୍ବ ଦେ ତୁମେ ମୋତେ ବର୍ତ୍ତମାନ ଠକିଛ ଯଦି ଭଗବାନ ତାକୁ ଠକୁଛନ୍ତି କିନ୍ତୁ ସେ ବିପ୍ରଳମ୍ବ ଶବ୍ଦ ବ୍ୟବହାର କରେ ବିପ୍ରଳମ୍ବ ଶବ୍ଦର 2 ଅର୍ଥ ରହିଛି। ବିପ୍ରଳମ୍ବ ଶବ୍ଦର ଗୋଟିଏ ମୁଖ୍ୟ ଅର୍ଥ ହେଉଛି କୁହାଯାଉଛି କ'ଣ ନା କ'ଣ ବିପ୍ରଳମ୍ବ ଅର୍ଥ ହେଉଛି ପ୍ରତାରଣା ବିପ୍ରଳିପ୍ସା ବା ଚିଠି ମେଣ୍ଟାଲିଟି ବିପ୍ରଳମ୍ବ ସମାନ ଶବ୍ଦ ଆସୁଛି କିନ୍ତୁ ବିପ୍ରଳମ୍ବର ଆଉ ଗୋଟେ ଶବ୍ଦ ଆମର ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ଆଉ ଗୋଟେ ଶବ୍ଦ ହେଉଛି କ'ଣ ନା ତୁମେ ପୂର୍ଣ୍ଣ ଭାବରେ ମୋତେ ସନ୍ତୁଷ୍ଟ କରିଛ ବିପ୍ରଳମ୍ବ ବିଶେଷ ଭାବରେ ତୁମେ ମୋତେ ଆନନ୍ଦ ପ୍ରଦାନ କରିଛ ତେଣୁ ଏଠି ଭାବ ରହୁଛି କ'ଣ ନା ମୁଁ ତମର ଦ୍ୱାରପାଳ ହେଇକି ରହିବି। ଏଇଟା ବଳି ମହାରାଜ ଯଦିଓ ବୁଝୁନଥାଏ ଥାଇପାରନ୍ତି ନଥାଏ ସେଇଟା ଅଲଗା କଥା, କିନ୍ତୁ ସେ ଯେଉଁ ଅର୍ଥଟା ଯେଉଁମାନେ ତତ୍ତ୍ୱବିତ ଅଛନ୍ତି ସେମାନେ ସେ ତାର ଅର୍ଥକୁ ସେଭଳି କରିଛନ୍ତି। କାରଣ ଯେତେବେଳେ 20 ଅଧ୍ୟାୟରେ ବର୍ଣ୍ଣନା କର କରାଯାଇଛି, ଯେତେବେଳେ ଗୁରୁଦେବ ଶୁକ୍ରାଚାର୍ଯ୍ୟ ତାଙ୍କୁ କହିବେ ଯେ ତମେ ବର୍ତ୍ତମାନଠୁ ଦେଇଦେଲ ପ୍ରତିଶ୍ରୁତି ଦେଇଦେଲ, ତମେ ପ୍ରତିଶ୍ରୁତି ପୂରଣ କରିପାରିବ ନାହିଁ, ଏଇ ହେଉଛନ୍ତି ଭଗବାନ ବାମନଦେବ ଛତ୍ମ ବିଷୟରେ ଆସିଛନ୍ତି, ତମକୁ ଠକିକିରି ତମଠୁ ରାଜ୍ୟ ନେଇକିରି ଇନ୍ଦ୍ରଦେବଙ୍କୁ ପ୍ରଦାନ କରିବେ। ସେଇଠି ବଳି ମହାରାଜ କହିଛନ୍ତି ଯେ 8:22 କହିଛନ୍ତି ଯେ ପୂର୍ବଶ୍ଳୋକରେ ଯେ ଯଦିଓ ସିଏ ମୋତେ ମାନେ କ'ଣ ଯେ ଯଦ୍ୟପି ଅସା ଅଧର୍ମେଣ, ଏ ଯଦିଓ ଅଧର୍ମରେ ମୋତେ ମାନ ବଧିଆ ନାଗସନ, ମୋର କୌଣସି ଦୋଷ ନାହିଁ, କିନ୍ତୁ ଯଦି ମୋତେ ସେ ବଧ କରିବେ ମଧ୍ୟ ବଧିଆ, ତଥାପି ଏଣେ ନ ହିଂସି ସେ, ତଥାପି ମୁଁ ତାଙ୍କୁ ହିଂସା କରିବି ନାହିଁ, ତାଙ୍କୁ ମୁଁ ତାଙ୍କ ପ୍ରତିବଦଳରେ ତାଙ୍କୁ କୌଣସି ହିଂସା ଆଚରଣ କରିବି ନାହିଁ। ଭିତମ ବ୍ରହ୍ମ ତନୁ ରୂପ, କାହିଁକି ନା ସେ ଭୟ କରିକିରି ବ୍ରହ୍ମତନୁ ବା ବଟୁ ବାହାମ କଥା ଆମେ କରିଛନ୍ତି। ଏହି ଶ୍ଳୋକରେ ପ୍ରପାଦ ମହାରାଜ କହୁଛନ୍ତି ଯେ ଜଷ୍ଟ ଟୁ ଏନ୍ଜୟ ଲିଟିଲ୍ ହ୍ୟୁମର, ପ୍ରପାଦ କହୁଛନ୍ତି ଭଗବାନ ଯଦିଓ ଆମେ ଯଦି ଭଗବାନ ବାମନଦେବ ବଟୁ ବାମନ ଉପରେ ଆସିନଥାନ୍ତୁ, ସେ ତାଙ୍କର ଯେଉଁ ପ୍ରଥମେ ବାମନଦେବ ଯେତେବେଳେ ଆବିର୍ଭାବ ହୋଇଥିଲେ କେମିତି ଆବିର୍ଭାବ ହୋଇଥିଲେ, ଅଦିତିଙ୍କର ଗର୍ଭ ଯେତେବେଳେ ଆସୁଛନ୍ତି ସେ ସେତେବେଳେ ଚତୁର୍ଭୁଜ ରୂପରେ ଶଙ୍ଖଚକ୍ର ଗଦାପଦ୍ମ ଧରିକି ବାମନଦେବ ଉପରେ ଆସିଛନ୍ତି। ଆମର ଯେଉଁ ବିଭିନ୍ନ ଭଗବାନ ବିଷ୍ଣୁଙ୍କର ଯେଉଁ ବିଭିନ୍ନ ମୂର୍ତ୍ତି ସବୁ ରହିଛନ୍ତି, ବିଶେଷ ଭାବରେ ମୁଖ୍ୟ 24 ମୂର୍ତ୍ତି ରହିଛନ୍ତି, ତାଙ୍କର ଯେଉଁ ଆୟୁଧ ଧାରଣ କରୁଛନ୍ତି ସେ ଆୟୁଧରୁ ଆମେ ଜାଣିବା ଇଏ କେଉଁ ମୂର୍ତ୍ତି, ଆୟୁଧରୁ ଜାଣିବା ବାମପଟ ତଳରୁ ବାମପଟ ଉପର, ତାପରେ ଡାହାଣପଟ ଉପର, ତାପରେ ଡାହାଣପଟ ଉତ୍ତର, ଏଇଭଳି ଭାବରେ କ୍ରମରେ ଯେଉଁ ଧାରଣ କରା ଶଙ୍ଖ ଚକ୍ର ଗଦା ପଦ୍ମ, ଇଏ ହେଉଛନ୍ତି ବାମନଦେବ। ସେଇଭଳି ଭାବରେ ମାନଙ୍କର ପଦ୍ମ ଶଙ୍ଖ ଚକ୍ର ଗଦା ଏମିତି ରହିଲେ ତାଙ୍କର ନାମ ଅଲଗା ହେବ। ଏଇଭଳି ଭାବରେ ବାମନଦେବ ଯେଉଁ ଆବିର୍ଭାବ ହୋଇଥିଲେ ସେ ଶଙ୍ଖଚକ୍ର ଗଦା ପଦ୍ମ ଧରିକି ଆବିର୍ଭାବ ହୋଇଥିଲେ। ଯଦି ଭଗବାନ ଇଫ୍ ଲର୍ଡ ବାମନଦେବ ଆଜ୍ ହି ଇଜ୍, ଯେଉଁଭଳି ଭାବରେ ସେ ଯଦି ଆସିଥାନ୍ତେ, ଏଇ ଶ୍ଳୋକର ଭାବାର୍ଥରେ ସେ କହିଛନ୍ତି, ଯଦି ସେ ଆସିଥାନ୍ତେ ବଳି ମହାରାଜ ପାଖକୁ ଯେ କିଛି ମୋତେ ପ୍ରଦାନ କର ବୋଲି, ତାର କ'ଣ ହୋଇଥାନ୍ତା? ବଳି ମହାରାଜ ସଡ଼ନଲି ବଳି ମହାରାଜ ନଟ୍ ହାଭ୍ ରିଫ୍ୟୁଜ୍ଡ ଦ୍ୟାଟ୍ ରିକ୍ୱେଷ୍ଟ। ବଳି ମହାରାଜ ପାଖକୁ ଯଦି ସିଏ ବେଶ ବଦଳ ନ ବଦଳେଇକି ଯଦି ତାଙ୍କର ମୌଳିକ ରୂପରେ ଆସିକିରି ମାଗିଥାନ୍ତେ ଯେ ମୋତେ ତମର ତ୍ରିଲୋକ ପ୍ରଦାନ କର, ତାହେଲେ ସେ କେବେ ମନା କରିନଥାନ୍ତି। କିନ୍ତୁ ବଟ୍ ଟୁ ଏନ୍ଜୟ ଏ ଲିଟିଲ୍ ହ୍ୟୁମର ବିଟୁଇନ୍ ହିମସେଲ୍ଫ ଆଣ୍ଡ ହିଜ୍ ଡିଭୋଟି, ଦି ଲର୍ଡ ଆକ୍ସେପ୍ଟେଡ୍ ଦି ଫର୍ମ ଅଫ୍ ଏ ବ୍ରହ୍ମଚାରୀ, ବ୍ରାହ୍ମଣ ବ୍ରହ୍ମଚାରୀ, ଆଣ୍ଡ ୱେଣ୍ଟ ଟୁ ଦି ଲର୍ଡ ଟୁ ବେଗ୍ ଫର୍ 3 feet ଅଫ୍ ଲ୍ୟାଣ୍ଡ। ଜଷ୍ଟ ଗୋଟେ ହ୍ୟୁମର, ଗୋଟେ ମଜା, ଭଗବାନଙ୍କର ହେଉଛି ହ୍ୟୁମର, ଭଗବାନ ଆନନ୍ଦ ପାଉଛନ୍ତି। ଦେଖିବେ ଦେଖିବେ କେତେ ପ୍ରକାର ଅସୁବିଧା ଦେଉଛନ୍ତି ବଳି ମହାରାଜଙ୍କୁ, କିନ୍ତୁ ବଳି ମହାରାଜ ବିଚଳିତ ହେଉନାହାନ୍ତି। ଯେଉଁମାନେ ଭକ୍ତର ଲକ୍ଷଣ ହେଉଛି ଏଇଟା ଭଗବତ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁ ଲବ୍ଧ ଚାପରଙ୍ଗଳାଦ ମନ୍ୟତେ ନାଦି ତଦ ଜସ୍ମିନ୍ ସ୍ଥିତ ନ ଦୁଃଖେ ନ ଗୁରୁଣା ବି ବିଚାର ଲେଖେ। ଯେଉଁମାନେ ପ୍ରକୃତରେ ଶୁଦ୍ଧ ଭକ୍ତ ସେମାନେ ଯେତେ ବିପଦ ଆସିଲେ ମଧ୍ୟ, ଯେତେ ବଡ଼ ବିପଦ ଆସିଲେ ମଧ୍ୟ ସେମାନେ ବିଚଳିତ ହେବେ, ଇଏ ହେଉଛି ଭକ୍ତର ଲକ୍ଷଣ। ଆମର ଭକ୍ତିର ସାନ୍ତ ସିନ୍ଧୁରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଯେଉଁ ସେମାନେ ବିଚଳିତ ହେବେ, ଯେତେ ଅସୁବିଧା ଆସିଲେ ମଧ୍ୟ ସେମାନେ ବିଚଳିତ ହେବେ। ଆମେ କ'ଣ ହେଉଛେ, ଦୁଃଖେଶୁ ଅନୁଦ୍ବିଘ୍ନ, ସୁଖେଶୁ ବିଗତ, ଆମେ ଦୁଃଖ ଆସିଲେ ଉଦ୍ବିଘ୍ନ ହୋଇଯାଉଛେ, ସୁଖ ଆସିଲେ ବହୁତ ସୃହ ଆମର ଆସିଯାଉଛି। କିନ୍ତୁ ଯେଉଁମାନେ ସ୍ଥିତଧି ବ୍ୟକ୍ତି ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ଦୁଃଖ ଆସିଲେ ଉଦ୍ବିଘ୍ନ ହେବେନି, କି ସୁଖ ଆସିଲେ ବିଗତ ସୁଖ ହେବେନି, ଭିତ ରାଗ ଭୟ କ୍ରୋଧ ସ୍ଥିତଧି ପୁନରୁଚ୍ଚତେ, ସେମାନେ ଏ ରାଗ ଭୟ କ୍ରୋଧ ଏଥିରୁ ସେମାନେ ଉର୍ଦ୍ଧ୍ୱକୁ ଯାଇଛନ୍ତି, ତେଣୁ ସେମାନଙ୍କୁ ସ୍ଥିତଧି ନିବେଦନ କରାଯାଉଛି। ଯେଉଁମାନେ ଭକ୍ତ ସେମାନଙ୍କର ଏସବୁ ଲକ୍ଷଣ ଆସିବ, ତେଣୁ ବଳିମରା ସେଥିପାଇଁ କହୁଛନ୍ତି ଯେ ନ ହିଁ ସେ ମୁଁ ତାକୁ କୌଣସି ହିଂସା କରିବି ନାହିଁ, ସେ ମୋତେ ବଧ କରନ୍ତୁ, ମୋତେ ବଧ କଲେ ମୋତେ ତାକୁ ହିଂସା କରେ ଅଧର୍ମେଣ ଅନାଗସ ମୋର କୌଣସି ଦୋଷ ନାହିଁ, କିନ୍ତୁ ମୋର କୌଣସି ଦୋଷ ନଥିଲେ ମଧ୍ୟ ଅଧର୍ମରେ ସେ ଯଦି ମୋତେ ହତ୍ୟା କରିବ ମଧ୍ୟ ତଥାପି ମୁଁ ତାକୁ ବଦଳେ ସେ ମୋତେ ସେଥିପାଇଁ ଭଗବାନ ପ୍ରତିରେ ମୁଁ କିଛି ଆକ୍ସନ୍ ବା କାର୍ଯ୍ୟାନୁଷ୍ଠାନ ନେବି ଏଠି ତାଙ୍କ ମଧ୍ୟରୁ କହିଛନ୍ତି ସେ। ତେଣୁ ଏଠି ଭଗବାନ ତାଙ୍କ ଉପରେ ବହୁତ ପ୍ରୀତ ହେଇଯାଇଛି, ବହୁତ ଖୁସି ହେଇଯାଇଛି। ତେଣୁ ଆର ଦୁଇଟି ଅର୍ଥ ରହୁଛି, ପ୍ରତିଶ୍ରୁତି ସହ ଆଦାନୀନ, ତୁମେ ପ୍ରକୃତରେ ପ୍ରତିଶ୍ରୁତି ମାନେ ପୂର୍ଣ୍ଣ କରିଛ, ଆଦାନୀନ ଆ ମାନେ ସମ୍ୟକ ଭାବରେ ତୁମେ ଦାନ କରିଛ, ସବୁକିଛି ପୂର୍ଣ୍ଣ ଭାବରେ ଦାନ କରିଛ, ତୁମେ ପ୍ରତିଶ୍ରୁତି ଯାହା ଦେଇଥିଲ ତାହା ପ୍ରଦାନ କରିଛ। ତେଣୁ ଯେଉଁ ଅର୍ଥ ନା ବିପ୍ଲମ୍ବ, ତେଣୁ ମୁଁ ତୁମ ଉପରେ ବହୁତ ଆନନ୍ଦିତ ହେଇଛି। ତେଣୁ ଭଗବାନଙ୍କର ମନର ଭାବ ହେଉଛି ମୁଁ ତୁମ ପାଖରେ ବର୍ତ୍ତମାନ ଦ୍ୱାରପଣ ହେଇକି ରହିଲି, ଏହି ବିପ୍ଲମ୍ବ ଶବ୍ଦରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ମୁଁ ତୁମର ବର୍ତ୍ତମାନ ଦ୍ୱାରପଣ ହେଇକି, ଭଗବତ ପ୍ରକୃତରେ ଭଗବାନ ତାଙ୍କ ଦ୍ୱାରପାଳ ହେଇକି ରହିଛନ୍ତି। ତେଣୁ ତା ପରଶ୍ରମରେ ଭଗବାନ କହୁଛନ୍ତି, ତାହେଲେ ଯଦି ଏଇଟା ହେଲା ସାଧାରଣ ଲୋକମାନେ ବୁଝିବେ କ'ଣ ନା ଭଗବାନ ତାଙ୍କୁ ବର୍ତ୍ତମାନ ବଳି ମହାରାଜକୁ ନର୍କକୁ ପଠେଇବେ। ନିରୟ ନିରୟ ଶବ୍ଦ ଯେଉଁ ରହିଛି, ନିରୟ ଶବ୍ଦରେ ମଧ୍ୟ ଦୁଇଟି ଅର୍ଥ ରହିଛି, ଆଉ ପୂର୍ବ ଶ୍ଳୋକ ଯେଉଁ କୁହାଯାଇଛି ନିରୟ ଶବ୍ଦ ନିରୟ ରଟା ଏବଂ ଲ ଏଇ ଦୁଇଟିର ଏକାତ୍ମକ ତା ଦୁଇଟିକର ଅର୍ଥ ଏକା ଅଛି ର ମାନେ ଏଇ ପ୍ରସଙ୍ଗରେ ଆପଣମାନେ ମନେ ରଖିଥିବେ ଯେତେବେଳେ ଆମର ସନ୍ୟାସ ଲୀଳା ଚୈତନ୍ୟ ମହାପ୍ରଭୁ ସନ୍ୟାସ ଲୀଳା ହେଇଥିଲା 500 ବର୍ଷ ପୃଥିବୀ ଉପଲକ୍ଷେ ସବୁ ଆସିଥିଲେ ଭକ୍ତମାନେ ମହାପୁରୁଷ ସବୁ ଆସିଥିଲେ ଆପଣମାନେ ଦେଖିଥିବେ ଶୁଣିଥିବେ ସବୁ ଆମର ଗୁର୍ଜା ମନ୍ଦିରରେ ପ୍ରୋଗ୍ରାମ ହେଇଥିଲା ନଗର କୀର୍ତ୍ତନ କରିକି ଯାଇ ସେଠି ପହଞ୍ଚିଥିଲେ ସେଠି ସବୁ ଗୋଟେ ନାଟକ କରିଥିଲେ ସବୁ ଭକ୍ତି ପୁରୁଷୋତ୍ତମ ମହାରାଜ ପ୍ରବଚନ ଦେଇଥିଲେ ଭଗବାନଙ୍କ ସନ୍ୟାସ ଲୀଳା ଉପରେ ସେଥିରେ ସେ କହିଥିଲେ ଯେ ଯେଉଁମାନେ ବାଂଲାଦେଶ ବା ସେପଟେ ସବୁ ଚାଇନା ଜାପାନ ଏପଟେ ସବୁ ଯେଉଁ ରଟାକୁ ଲ ବୋଲି ଉଚ୍ଚାରଣ କରନ୍ତି ସେମାନେ ର ସେମାନେ ଉଚ୍ଚାରଣ କରିପାରନ୍ତିନି ଲ ବୋଲି ଉଚ୍ଚାରଣ କରନ୍ତି ସେଠି ସେ ହରେ କୃଷ୍ଣ 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 ହରେ ହଲେ ହଲେ ବୋଲି କହନ୍ତି ହଲେ ଲାମ ହରେ ଲାମ 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 ହଲେ ଏଇଟା କହନ୍ତି। ମୁଁ ଯେଉଁ ଯାଇଥିଲି ବୃନ୍ଦାବନ ପରିକ୍ରମାରେ ସେତେବେଳେ ସବୁ ଆସିଥିଲେ ଢାକାରୁ ସେମାନେ ସବୁ ଆସିଥିଲେ ପଶ୍ଚିମ ଏବଂ ପୂର୍ବବଙ୍ଗରୁ ଆସିଥିଲେ ସବୁ ଭକ୍ତମାନେ ସେମାନେ ରଟାକୁ ଲ ବୋଲି ଉଚ୍ଚାରଣ କରନ୍ତି। ତେଣୁ ର ଏବଂ ଲ ଦୁଇଟାକୁ ଏକାତ୍ମ ପୃଥକ ଏକା ଅର୍ଥ ତାର ରହିଛି। ତେଣୁ ନିରୟ ଏବଂ ନିଲୟ ଦୁଇଟାକ ବାହାର ଲୋକ ଭାବେ ନିରୟ ମାନେ ନର୍କ, କିନ୍ତୁ ପ୍ରକୃତରେ ଭଗବାନ କହୁଛନ୍ତି ନିଲୟ, ମୁଁ ତେଣୁ ମୋର ନିଳ ମୋର ଧାମ ପ୍ରଦାନ କରିବି। ବର୍ତ୍ତମାନ କଚିଚିତ୍ ସମା କିଛି ଦିନ ପାଇଁ କିଛି ବର୍ଷ ପାଇଁ ଏଇଟା ଆସିବେ କଚିତ୍ ସମା କିଛି ବର୍ଷ ପାଇଁ ତୁମେ ସେଠି ରୁହ, କାରଣ ବର୍ତ୍ତମାନ ଏଇଟା କେଉଁ ସମୟରେ ହେଇଥିଲା ଏଇଟା ସପ୍ତମଙ୍କର ସପ୍ତମ ସତ୍ୟଯୁଗର ଘଟଣା ଏଇଟା ହେଉଛି ବାମନ ଦେବ ଆସିଥିଲେ। ବର୍ତ୍ତମାନ 28ତମ ଦ୍ୱାପର ସରିକି କଳି ଚାଲିଛି, କିନ୍ତୁ ସପ୍ତମମାନଙ୍କର ଯେତେବେଳେ 71 ଦିବ୍ୟଯୁଗ ଦିବ୍ୟଯୁଗ ଶେଷ ହେଇଯିବ ସେତେବେଳେ ଅଷ୍ଟମ ମନ୍ମନ୍ତର ଆରମ୍ଭ ହେବ, ଆ ପର ମନ୍ମନ୍ତର ଶ୍ରାବଣୀ ମନ୍ମନ୍ତର ଆସିବେ, ବର୍ତ୍ତମାନ ହେଉଛି ବୈଶ୍ୱିକ ମନ୍ମନ୍ତର ସମୟ ଚାଲିଛି, ଆ ପରେ ଯେତେବେଳେ ଶ୍ରାବଣ ମନ୍ମନ୍ତର ଆସିବେ ସେ ସମୟରେ ପୁଣି ଭଗବାନ କ'ଣ କରିବେ ନା ଏଇ ଇନ୍ଦ୍ର ଯିଏ ପୁରନ୍ଦର ତାଙ୍କୁ ବର୍ତ୍ତମାନ ସେ ହେଇଛନ୍ତି ଇନ୍ଦ୍ର ପୁରନ୍ଦର ତାଙ୍କଠାରୁ ସେଇ ଯେଉଁ ସିଂହାସନ ନେଇକରି ପୁଣି ପ୍ରଦାନ କରିବେ ବଳି ମହାରାଜକୁ ପ୍ରଦାନ କରିବେ। ସେଥିପାଇଁ କଚିତ୍ ସମା ବୋଲି କହିବେ କେତେ ବର୍ଷ ସମୟ ରହିବ। ତେଣୁ ଏଇ କଥା ଶୁଣିକରି ଯେ ସମସ୍ତେ ଭାବିବେ ଯେ ବଳି ମହାରାଜ ବର୍ତ୍ତମାନ ନର୍କକୁ ଯିବେ, ତେଣୁ ତାହେଲେ କ'ଣ କରାଯିବ ଯଦି ବଳି ମହାରାଜ ପ୍ରଶ୍ନ ପଚାରିବେ ଭଗବାନ କହୁଛନ୍ତି ବିପ୍ଲବ୍ଧୋ ଦଦାମିତି ତୋୟାହଂ ଚାଢ୍ୟମାନିନା ତତ୍ ବେଳିକା ଫଳାଂ ଭୂଙ୍କ ନିରାଂ କଚିତ୍ ସମା ବିପ୍ଲବ୍ଧ ଦଦାମିତି ତମେ ଯାହା ସବୁ ଇଏ କରିଛ ତମେ ସମସ୍ତ କିଛି ତ୍ରିଲୋକକୁ ଜୟ କରିଥିଲ ସବୁକିଛି ତମେ ଗ୍ରହଣ କରିଛ ବିପ୍ଲବ୍ଧ ଦଦାମିତି ମାନେ ବିପ୍ଲବ୍ଧ କାହିଁକି ଆଣିଲା ନା ଯାହା ସବୁ ସେ ଲବ୍ଧ ବା ଗ୍ରହଣ କରିଛନ୍ତି କେମିତି ଗ୍ରହଣ କଲେ ଆ ପୂର୍ବରୁ ବର୍ଣ୍ଣନା କରାସରିଛି ଯେତେବେଳେ ଦେବତାମାନେ ଏବଂ ଅସୁରମାନେ ବଳି ମହାରାଜଙ୍କ ନେତୃତ୍ୱରେ ଯେତେବେଳେ ଯୁଦ୍ଧ କରୁଥିଲେ ସେତେବେଳେ ସମସ୍ତେ ପରାସ୍ତ ହେଇଯାଇଥିଲେ, ଦେବତାମାନେ ତାଙ୍କୁ ମାରିବା ପାଇଁ ବସିଥିଲେ ଏମିତି ବଳି ମହାରାଜ ମଧ୍ୟ ମୃତ୍ୟୁ ବରଣ କରିଥିଲେ, କିନ୍ତୁ ତାଙ୍କର ଯେଉଁ ଗୁରୁଦେବ ଶୁକ୍ରାଚାର୍ଯ୍ୟ ସେ ତାଙ୍କୁ ମୃତ୍ୟୁସଂଜୀବ ମନ୍ତ୍ର ଦ୍ୱାରା ତାଙ୍କୁ ପୁଣି ଜୀବନ ଦାନ କରିଥିଲେ, ତେଣୁ ତାଙ୍କର ଗୁରୁଙ୍କର କୃପାରୁ ସବୁକିଛି ସେ ପାଇଛନ୍ତି, ଯେଉଁ କହିଲେ ବିଶ୍ୱଜିତ ଯଜ୍ଞ କରିକି ସବୁକିଛି ସେ ପାଇଥିଲେ, ଯଜ୍ଞରୁ ଆସିଥିଲା ରଥ ଇତ୍ୟାଦି ସବୁ ଆସିଥିଲା ଯେଉଁ ଶଙ୍ଖ ପ୍ରଦାନ କରିଥିଲେ ତାଙ୍କ ଗୁରୁଦେବ, ଏସବୁ ନେଇକରି ସେ ବଳି ମାନେ ସ୍ୱର୍ଗମାକୁ ଆକ୍ରମଣ କରିକି ସ୍ୱର୍ଗକୁ ଜୟ କରିଥିଲେ, ଯୁଦ୍ଧ କରିବାକୁ ପଡ଼ିଲେ। ଖାଲି ତାଙ୍କୁ ଦେଖିକିରି ତାଙ୍କର ଉତ୍ସାହ ଦେଖିକିରି ଇନ୍ଦ୍ର ଆଉ ଅନ୍ୟାନ୍ୟ ଦେବତାଙ୍କୁ ସେ ପଳାୟମାନ ହୋଇଥିଲେ, ପଳେଇ ଯାଇଥିଲେ ସବୁ। ତେଣୁ ଭଗବାନ କହୁଛନ୍ତି ବିପ୍ରଲବ୍ଧ ଦଦାମିତି, ଯାହା ତମେ ଗ୍ରହଣ କରିଥିଲ ବା ପ୍ରାପ୍ତ ହୋଇଥିଲ, ତମେ ମୋତେ ଦେଇଥିଲ, ବର୍ତ୍ତମାନ ତୋୟା ମୁଁ ଚାଢ଼୍ୟ ମାନିଣା। ସେମାନେ ଭାବୁଥିଲେ କ'ଣ ନା ଆଢ଼୍ୟ ମାନିଣା, ତମର ଟିକେ ଆଢ଼୍ୟ କହିଲେ ଧନ ସମ୍ପତ୍ତି, ଭଗବତ ଗୀତାର ଷୋଳ ସଂଧ୍ୟା ପନ୍ଦର ଷୋହଳ ସବୁ ପାଉଛି। ଏସବୁ ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ, ଆଢ଼୍ୟ ବିଜନବାନ ଅସ୍ମି କୌନିଅସ୍ତି ସଦୁ ସମୟା ଚକ୍ଷେ ଦାସାଂ ଅଦିଶେ ଇତି ଅଜ୍ଞାନ ବିମୋହିତା। ସେମାନେ ଭାବନ୍ତି କ'ଣ ଏସବୁ ମୋର, ମୁଁ ଏତେ ଧନ ସମ୍ପତ୍ତିର ମାଲିକ, ଏତେ ମୋର ଜମି ଅଛି, ଏତେ ବାଡ଼ି ସମ୍ପତ୍ତି ଅଛି, ଏସବୁ ଜିନିଷ ଯେଉଁମାନେ ଭାବନ୍ତି ଇଏ ହେଉଛି ପ୍ରକୃତିର ଅସୁର ସ୍ୱଭାବ ସମ୍ପନ୍ନ। ପ୍ରକୃତ ସବୁକିଛି ଭଗବାନଙ୍କର, ଆଉ ପରସ୍ପର ସବୁ ତାକୁ କୁହାଯିବ। ଆମେ ଭାବାକୁ ପାଠ କଲେ ଭାରତରେ ସେ କୁହାଯାଇଛି ପ୍ରକୃତିରେ ଈଶା ଭାଷା ନିଦମ ସର୍ବ, ସବୁକିଛି ହେଉଛି ଭଗବାନଙ୍କର। ରୂପା ମହାରାଜ ଗୋଟେ ଜାଗାରେ କହିଛନ୍ତି ଆମର ଏଇ ଭାଗବତ ଭାରତରେ କହୁଛନ୍ତି ୟୁନିଭର୍ସାଲ କମ୍ୟୁନିଟି ଇଜ୍ ଦି ଆନ୍ସର୍ ଟୁ ଅଲ୍ ପ୍ରୋବ୍ଲେମ୍ସ ଅଫ୍ ଦି ୱାର୍ଲ୍ଡ। ଆମର ଭୌତିକ ଜଗତରେ ଯେତେ ଅସୁବିଧା ଅଛି ସବୁ ଅସୁବିଧା ଦୂର ହୋଇଯିବ ଯଦି ଏଇ 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 ଶୋକକୁ ସମସ୍ତେ ଗ୍ରହଣ କରିବୁ। ଈଶା ଭାଷା ନିଦମ ସର୍ବ, ଭଗବତ ଗୀତାରେ ମଧ୍ୟ ଭଗବାନ ପଞ୍ଚମ ଧାର ଅନ୍ତିମ ଶ୍ଳୋକରେ ସେଇଟା କହିଛନ୍ତି ଯେ ଉଦ୍ଧାରଣ ଜଗତ ସାମ ସର୍ବଲୋକ ମହେଶ୍ୱରମ ଶ୍ରୋତାଂ ସର୍ବଭୂତାନ ଜ୍ଞାନ୍ତମାନ ଶାନ୍ତି ମୁଚ୍ଛନ୍ତି। ଏଇ ଯେଉଁ କଥାଟା ଯଦି ଗ୍ରହଣ କରିବେ ତାହେଲେ ସେମାନେ ଶାନ୍ତିରେ ରହିପାରିବେ, ବିଶ୍ୱ ଶାନ୍ତିରେ ରହୁଛି କି ନାହିଁ କିନ୍ତୁ ଆପଣ ଶାନ୍ତିରେ ରହିପାରିବେ। ଯଦି ବର୍ତ୍ତମାନ ଆମର ବିଭିନ୍ନ ପ୍ରକାର ସବୁ ଧାରଣା ଗଣ୍ଡଗୋଳ ସବୁ ଚାଲିଛି, କ'ଣ ନା ଏମିତି ଅସୁବିଧା ହେଉଛି, ଏସବୁ ଅସୁବିଧା କେମିତି ଦୂର ହେବ, ସମସ୍ତେ କେମିତି ଆନନ୍ଦ ରହିବେ, ସେଥିପାଇଁ ବିଭିନ୍ନ ପ୍ରକାର ଉପାୟ ସବୁ ଲୋକମାନେ ଉଦ୍ଭାବନ କରୁଛନ୍ତି ବା ଚିନ୍ତା କରୁଛନ୍ତି। କିନ୍ତୁ ପ୍ରକୃତରେ କେମିତି ସମସ୍ତେ ଲୋକମାନେ ଆନନ୍ଦ ରହିପାରିବେ ଏବଂ ସମସ୍ତେ ଲୋକମାନେ ଆନନ୍ଦ ନ ରହିପାରିଲେ ମଧ୍ୟ ଆମେ ନିଜେ କେମିତି ଆନନ୍ଦ ରହିପାରିବା, ସେଥିପାଇଁ ଭଗବାନ ସବୁ ପ୍ରକାର ଜ୍ଞାନ ଦେଇଛନ୍ତି। କିନ୍ତୁ ସେ ଜ୍ଞାନକୁ ଯଦି ଗ୍ରହଣ ନ କରିବେ ତାହେଲେ ସେମାନେ କେମିତି ଆନନ୍ଦରେ ରହିପାରିବେ। ଯଦି ଜଣେ ତାର ଯେଉଁ ଧନ ସମ୍ପତ୍ତି ରହିଛି ସେ ଧନ ଯଦି ଭଗବାନ ତାକୁ ଗ୍ରହଣ ନ କରିବ ତାହେଲେ ସେ କେମିତି ଆନନ୍ଦ ରହିପାରିବ, ସେ ଯେତେ ଧନ ପାଇଲେ ମଧ୍ୟ ସେ ଆନନ୍ଦ ରହିପାରିବନି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ବଳି ମହାରାଜଙ୍କର ଟିକେ ସେଇ ଗର୍ବ ଥିଲା, ଆଢ଼୍ୟ ଶବ୍ଦ ବ୍ୟବହାର କରାଯାଇଛି, ଆଢ଼୍ୟ ମାନେ ନା ତାଙ୍କର ସେ ଗର୍ବ ଥିଲା ମୁଁ ଏସବୁ ତ୍ରିଲୋକର ମାଲିକ, ତ୍ରିଲୋକର ଅଧିକାରୀ। ତେଣୁ ସେଇ ଗର୍ବଟାକୁ ଦୂର କରିଛନ୍ତି ଭଗବାନ ବର୍ତ୍ତମାନ। ଆ ପରେ ଯେତେ ବ୍ରହ୍ମା ପ୍ରଶ୍ନ କହିବେ ସେ ପ୍ରଶ୍ନର ଉତ୍ତରରେ ଭଗବାନ ସୀତା କହିବେ। ପ୍ରକୃତରେ ଭକ୍ତମାନଙ୍କର ମଧ୍ୟ ମଝିରେ ମଝିରେ ବିଭିନ୍ନ ପ୍ରକାର ଅଭିମାନ, ବିଭିନ୍ନ ପ୍ରକାର ଅହଙ୍କାର ସବୁ ଆସିଥାଏ। ଏମିତିକି କାହା କଥା କହିବା ମାନେ ସମସ୍ତେ ଯେତେ ଉନ୍ନତ ସ୍ତର ଭକ୍ତ ହେଲେ ମଧ୍ୟ ତାଙ୍କର ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଅହଙ୍କାର ଆସିଯାଉଛି। ଯେଉଁ ଅହଙ୍କାର ଯେଉଁ ରହିଛି ଭଗବାନ ଭଗବତ ଗୀତାରେ କହିଛନ୍ତି ସେଟା ଯେ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମ କ୍ରୋଧ ଏ ଅହଙ୍କାର ସବୁ ଯେଉଁ ରହିଛି ଏସବୁ ରଜଗୁଣରୁ ଆସୁଛି। ଅହଙ୍କାର ଅହଙ୍କାରଟା ହେଉଛି ସବୁଠାରୁ ସୂକ୍ଷ୍ମ ଜିନିଷ, ମନ ବୁଦ୍ଧି ଏକ ଅହଙ୍କାର। ଭୌତିକ ଜଗତରେ ଆମର ଯେଉଁ ସ୍ଥୂଳ ଜିନିଷ ରହିଛି ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ ସ୍ଥୂଳରୁ ସୂକ୍ଷ୍ମ ହେଇକା ଯାଇଛି, ଏବଂ ଆହୁରି ସୂକ୍ଷ୍ମ ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର। ଅହଙ୍କାରଟା ବହୁତ ସୂକ୍ଷ୍ମ, ଅହଙ୍କାର ଆଉ ଆମ ଭିତରେ ତଫାତ ଜାଣିବାଟା ବହୁତ ମୁସ୍କିଲ। ଅହଙ୍କାର ହେଉଛି କ'ଣ, ମୁଁର ଯେଉଁ ମୁହୂର୍ତ୍ତ ସେଟା ହେଉଛି ଅହଙ୍କାର। କିନ୍ତୁ ଅହଙ୍କାରଟା ମିଥ୍ୟା ଅହଙ୍କାର ଗୋଟେ ଅଛି, ଆଉ ଗୋଟେ ଶୁଦ୍ଧ ଅହଙ୍କାର ବା ସତ ମାନେ ପ୍ରକୃତ ଅହଙ୍କାର ହେଉଛି ପ୍ରକୃତ ଅହଙ୍କାର। ତେଣୁ ବଳି ମହାରାଜଙ୍କର ମଧ୍ୟ ଟିକେ ମିଥ୍ୟା ଅହଙ୍କାର ରହିଯାଇଥିଲା, ଏହିସବୁ ତ୍ରିଲୋକର ହେଉଛି ମାଲିକ। ତେଣୁ ଏଠି ଭଗବାନ କହୁଛନ୍ତି ଯେ ତୋୟା ଚାଢ଼୍ୟ ମାନିନା, ସେଇ ଯେଉଁ ଅହଙ୍କାର ରହିଥିଲା ସେସବୁକୁ ମଧ୍ୟ ତତ୍ ଦଳିତ ଫଳ ଭୁଙ୍କ, ତମେ ଯେଉଁ ଅହଙ୍କାର ଥିଲା ଯେ ମୁଁ ଏତେ ମାଲିକ ତ୍ରିଲୋକର ମାଲିକ, ତେଣୁ ସେଇ ବେଳିକ ବେଳିକ କହିଲେ ମାନେ କପଟତା, ସେ ଗୋଟେ କପଟତା, ପ୍ରକୃତ ପ୍ରକୃତ ସତ୍ୟ ସେଇଟା ନୁହଁ ବେଳିକ ବେଳିକ ହେଉଛି। କିନ୍ତୁ ଏଇଟାରେ ମଧ୍ୟ ଆଉ ଗୋଟେ ଅର୍ଥ ରହିଛି ଅବେଳିକ ତତ୍ ଅବେଳିକ, ଦିଦିଟା ଲେଖା ଅର୍ଥ ରହୁଛି। ତେଣୁ ଏଇଟା ହେଉଛି ତମର ପ୍ରକୃତରେ ତମର ଅହଙ୍କାର, ବର୍ତ୍ତମାନ ତମେ ଅହଙ୍କାର ଶୂନ୍ୟ ହେଇଗଲ। ତଦ୍ବାଳିକମ୍ ଫଳମ ଭୁଙ୍କ୍ୟ, ବର୍ତ୍ତମାନ ନିରୟଂ କଥିତ ସମାନ। ଏଇ ନିରୟଂ ଯେଉଁ ଶବ୍ଦ ରହିଛି, ର ଏବଂ ଲ ଦୁଇଟି ଏକା ଥିବା ତମେ ରହୁଛି। ସାଧାରଣ ଲୋକ ବୁଝିବେ କ'ଣ ନା, ଭଗବାନ କହୁଛି ତମେ ନିରୟ କୁ ଯାଅ ବା କେଉଁଠି ନର୍କୁ ବି ଯାଅ। ସୁତଳ ଲୋକଟା ହେଉଛି ଆ ତଳେ ରହିଛି ପୃଥିବୀ ଲୋକ, ତାପରେ ରହିଲା କେଉଁଟା ପୃଥିବୀ ଲୋକ ତଳେ ରହିଲା ଅତଳ, ତାପରେ ବିତଳ, ତାପରେ ସୁତଳ, ମାନେ ତୃତୀୟ ତଳେ ସାତଟି ଯେଉଁ ଲୋକ ରହିଛି। ପ୍ରଥମ ହେଉଛି ଆ ତଳେ ପୃଥିବୀ ତଳେ ରହିଲା ଅତଳ, ତା ତଳେ ବିତଳ, ତା ତଳେ ସୁତଳ, ତାପରେ ତଳାତଳ, ତାପରେ ମହୀତଳ, ତାପରେ ରସାତଳ, ତାପରେ ଅନ୍ତିମ ଲୋକ ହେଉଛି ପାତାଳ ଲୋକ। ଏ ସାତଟି ଲୋକ ରହିଛି ପୃଥିବୀ ତଳେ ରହିଛି। ତେଣୁ ଆମ ପୃଥିବୀ ତଳେ ରହୁଛି ଅତଳ, ତା ତଳେ ବିତଳ, ତା ତଳେ ସୁତଳ। ଏଇ ତୃତୀୟ ଯେଉଁ ଲୋକ ରହିଛି ପୃଥିବୀ ତଳେ, ସେଇ ସୁତଳ ଲୋକକୁ ଭଗବାନ ତାଙ୍କୁ ପଠେଇବେ। ତେଣୁ ନିରୟଂ ସେଠି କୁହା ଶବ୍ଦ କୁହାଯାଉଛି, ପାତାଳ ବା ନର୍କ ବୋଲି କୁହାଯିବ, ପାତାଳ ନର୍କ ବୋଲି କୁହାଯିବ। କିନ୍ତୁ ନିରୟଂର ଆଉ ଗୋଟେ ଶବ୍ଦ ଆସିବ, କ'ଣ ଆଉ ଗୋଟେ ଅର୍ଥ ଆସିବ, ନିରୟଂ ଭଗବାନ ନିରୟଂ ଭଗବଧା। ପ୍ରକୃତରେ ଆମର କୁହାଯାଇଛି ଆମର ଇହାଦଶ୍ୟ ହରେ ଦାସ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ମୁକ୍ତ ଜୀବନ ମୁକ୍ତ ଶୌଚ୍ଚତି କହିଛି। ଇହାଦଶ୍ୟ ହରେ ଦାସ, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କର୍ମଣା ମନସା ଗିରା, ସେମାନେ ନିଜ କର୍ମରେ ବା ମନରେ ବା ବଚନରେ, ଇହାଦଶ୍ୟ ହରେ ଦାସ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ, ସେ ଯେଉଁ ଅବସ୍ଥାରେ ଥାନ୍ତୁ ନା କାହିଁକି ଜୀବନ ମୁକ୍ତ ଶୌଚ, ତାଙ୍କୁ ଜୀବନ ମୁକ୍ତ ବୋଲି କହିବେ। ସେମାନେ ସ୍ୱର୍ଗରେ ଥାନ୍ତୁ ବା ନର୍କରେ ଥାନ୍ତୁ, ସବୁବେଳେ ସେମାନେ ଭଗବାନଙ୍କ ସହିତ ବାସ କରୁଛନ୍ତି ବୋଲି ଧରାଯାଏ। ବାବା ପ୍ରଭୁପାଦ ମଧ୍ୟ ତାଙ୍କର ଭାଷାରେ ସେଟା କହୁଛନ୍ତି, ଯେତେବେଳେ ଭାଗବତରେ ବର୍ଣ୍ଣନା କରାଯାଇଛି ଷଷ୍ଠ ସ୍କନ୍ଧରେ, ଯେତେବେଳେ ଚିତ୍ରକେତୁଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି ସତୀଦେବୀ, ଅଭିଶାପ ପ୍ରଦାନ କରିଛନ୍ତି ପାର୍ବତୀଦେବୀ, ଅଭିଶାପ ପ୍ରଦାନ କରିଛନ୍ତି ଯେ ତମେ ଯେହେତୁ ଶିବଜୀକୁ ତମେ ଥଟା ପ୍ରୟାସ କରିଛ ବା ତାଙ୍କୁ ସମାଲୋଚନା କରିଛ, ସେଥିପାଇଁ ତମେ ନର୍କୁ ଗମନ କର। ସେଇଠି ଶିବଜୀ କହିଛନ୍ତି, ଉତ୍ତର ଦେଇଛନ୍ତି ଯେ ଯେଉଁମାନେ ନାରାୟଣ ପରାସର୍ବେ ନକୁଦର୍ଶନ ବିଭ୍ରତି ସ୍ୱର୍ଗ ଅବର୍ଗ ନରକେଶ୍ୱର ବି ତ୍ରିଲାର୍ଥ ଦର୍ଶନ, ଯେଉଁମାନେ ଭଗବାନ ଭକ୍ତ ସେମାନେ କେବେ ହେଲେ ନକୁଦର୍ଶନ ବିଭ୍ରତି, ତାଙ୍କର କେବଳ ଭୟ ନଥାଏ, ଯେକୌଣସି ଅବସ୍ଥାରେ ସେ ଭୟ କରନ୍ତି ନାହିଁ, ସ୍ୱର୍ଗରେ ରୁହନ୍ତୁ ବା ନର୍କରେ ରୁହନ୍ତୁ ବା ସେମାନେ ଚିତ୍ ସ୍ୱର୍ଗ ଅପବର୍ଗ ନରକେଶ୍ୱର ତୁଲ୍ୟାର୍ଥ ଦର୍ଶନ, ତାଙ୍କ ପାଇଁ ଏକା ସମାନ ରହିବ। ତେଣୁ ନିରୟର ଦୁଇଟି ଅର୍ଥ ରହୁଛି। ପ୍ରକୃତରେ ବଳି ମହାରାଜ ନିରୟ ଭଗବାନଙ୍କର ଯେମିତି ଏହି ବୈକୁଣ୍ଠ, ଏଇ ଯେଉଁ ଭଗବାନ ଧାମ ଭଗବାନ ମନ୍ଦିର, ଏ ହେଉଛି ଭଗବାନଙ୍କ ନିରୟ ବା ବୈକୁଣ୍ଠ। ଆମର ଭାଗବତ ଏକାଶ ସ୍କନ୍ଧ କେତେ ଷୋଡ଼ଶ ଅଧ୍ୟାୟରେ ନା କେତେ ବର୍ଣ୍ଣନା କରାଯିବ ଯେ ବନସ୍ତୁ ସାତ୍ୱିକ ବାସ, ଏଇ ଯେଉଁ ଭୌତିକ ଜଗତ ଅଛି ଏ ତିନୋଟି ଗୁଣ ରହିଛି ନା, ସତ୍ୱ ରଜ ତମ ତିନୋଟି ଗୁଣ ରହିଛି, ତେଣୁ ବନ ବା ଜଙ୍ଗଲ ଭିତରେ ସବୁ ରହିଛି ସବୁ ସାତ୍ୱିକ ବାସ ବୋଲି କହିଛି, ସତ୍ୱ ଗୁଣର ସେଠି ପ୍ରାଧାନ୍ୟ ରହିଛି। ଗ୍ରାମସ୍ତୁ ରଜସ ବାସ, ଗ୍ରାମରେ ଯେଉଁମାନେ ରହୁଛନ୍ତି ସେଇଟା ରଜଗୁଣର ପ୍ରାଧାନ୍ୟ ରହିଛି, ଏବଂ ଦ୍ୟୁତ ସାଧନ ଇତ୍ୟାଦି ସେସବୁ ହେଉଛି ଯେଉଁଠି ପାପ କାର୍ଯ୍ୟ କରାଯାଉଛି ସେସବୁ ହେଉଛି କ'ଣ ତମ ଗୁଣର ସ୍ଥାନ। କିନ୍ତୁ ମୋ ନିକଟସ୍ତୁ ନିର୍ଗୁଣ ଭବେ, ଭଗବାନଙ୍କର ମନ୍ଦିରକୁ ନିର୍ଗୁଣ କରି କୁହାଯାଉଛି, ଏଇଟା ହେଉଛି ବୈକୁଣ୍ଠ, ମର୍ତ୍ତ ବୈକୁଣ୍ଠ। ମର୍ତ୍ତ ଲୋକ ଥିଲେ ମଧ୍ୟ ଯଦିଓ ସତ୍ୟରଜତନ ତ୍ରିଗୁଣ ରହିଛି, କିନ୍ତୁ ଏ ଯେଉଁ ଭଗବାନଙ୍କର ଯେଉଁ ନିକେତନ ବା ଭଗବାନଙ୍କର ମନ୍ଦିର ଇତ୍ୟାଦି ଏଇଟା ହେଉଛି ନିର୍ଗୁଣ ବୋଲି କୁହାଯାଉଛି। ତେଣୁ ବଳି ମହାରାଜ ଯଦିଓ ସୂତ୍ର ଲୋକରେ ଯିବେ, ସାଧାରଣ ଲୋକର ମଧ୍ୟ ସେଇଟା ନର୍କ ବୋଲି କୁହାଯାଇପାରେ, କିନ୍ତୁ ଯେହେତୁ ସେ ଭଗବାନଙ୍କର ଭକ୍ତ ହେଇକି ରହିଛନ୍ତି, ଭଗବାନ ସେଠି ଦ୍ୱାର ପଳାଇକି ରହିଛନ୍ତି, ତେଣୁ ସେ ଭଗବାନଙ୍କ ଧାମ ରହୁଛନ୍ତି, ନିଳୟରେ ରହିଛନ୍ତି। ନିରୟ ଏବଂ ନିଳୟ ଏକା ଶବ୍ଦ ରହୁଛି, ନିରୟ କହିଲେ ନର୍କ, ନିଳୟ ହେଉଛି ଭଗବତ ଧାମ, ଭଗବାନଙ୍କ ଧାମ। ତେଣୁ କଚିତ ସମାନ, କେତେ ବର୍ଷ ତମେ ରହିବ, କେତେ ବର୍ଷ ସେ ରହିବେ ମୁଁ କହିଲି, ଏଇଟା ହେଉଛି ସପ୍ତମଙ୍କର ସପ୍ତମ ସତ୍ୟଯୁଗର ଘଟଣା। ତେଣୁ ଯେତେବେଳେ ଏକସ୍ତରୀ ଆଉ ସାତ ପରେ ଆଉ ଏକସ୍ତରୀ ମାନେ କେତେ 65ଟି ଦିବ୍ୟ ଯୁଗ ସରିଛି, ବର୍ତ୍ତମାନ କେତେ 21ଟି ଯୁଗ ସରିଗଲାଣି, ବର୍ତ୍ତମାନ 28ତମ କଳି ଚାଲିଛି, ଅଠେଇଶତମ ପରେ ଅଣତିରିଶତମ ଦେଇକରି ଏକସ୍ତରୀତମ ଯେତେବେଳେ ସରିଯିବ ସେତେବେଳେ ଅଷ୍ଟମ ମନ୍ୱନ୍ତର ଆରମ୍ଭ ହେବ। ଅଷ୍ଟମ ମନ୍ୱନ୍ତର ହେଉଛି ଶ୍ରାବଣୀ, ଶ୍ରାବଣୀଙ୍କର ବିଭିନ୍ନ ପ୍ରକାର ଶ୍ରାବଣୀ ରହିଛନ୍ତି। ଆଠରୁ ଆଉ ଯେଉଁ ଚଉଦଟି ମନ୍ୱନ୍ତର ତାଙ୍କୁ ସବୁ କିଏ ଦକ୍ଷ ଶ୍ରାବଣୀ, କିଏ ଧର୍ମ ଶ୍ରାବଣୀ, କିଏ ସେ ବିଭିନ୍ନ ପ୍ରକାର ରୁଦ୍ର ଶ୍ରାବଣୀ, ସେ ବିଭିନ୍ନ ପ୍ରକାର ଶ୍ରାବଣୀ ମନ୍ୱନ୍ତର ଆସିବ। ଅଷ୍ଟମ ସ୍କନ୍ଧରେ ସବୁ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି। ଅଷ୍ଟମ ସ୍କନ୍ଧ କହିଲେ ମନ୍ୱନ୍ତର, ଭାଗବତରେ ଯେଉଁ ଦଶଟି ବିଷୟରେ ଶିକ୍ଷା ଦିଆଯାଉଛି, ଅତ୍ର ସର୍ବ ବିସର୍ଗସ୍ ସ୍ଥାନ ପୋଷଣ ଉଦ୍ୟ ମନ୍ୱନ୍ତର ଇଶାନ କଥା ନିରୋଧ ମୁକ୍ତିର ଆଶ, ଏହି ଦଶଟି ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଅଷ୍ଟମ ସ୍କନ୍ଧରେ ସବୁ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି। ଆମେ ପ୍ରଥମେ ଶୁଣିଲେ ପ୍ରଥମ ମନ୍ୱନ୍ତରରେ କ'ଣ ହେଇଥିଲେ, ଭଗବାନ କିଏ ଆସିଥିଲେ, ଭଗବାନଙ୍କ କେଉଁ ଅବତାର ଆସିଥିଲେ, ଏସବୁ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରି କରିକିରି ବର୍ତ୍ତମାନ ସପ୍ତମ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଉଛି। ସପ୍ତମନ୍ୱନ୍ତରରେ କ'ଣ କ'ଣ ଅବତାର ଆସିବ ସେ ବର୍ଣ୍ଣନା କରାଯାଉଛି। ତେଣୁ ଭଗବାନ ବାମନ ଦେବ ତମେ ଯୋଗାଇଲେ କ୍ୱଚିତ୍ ସମୟ, କେତେ ବର୍ଷ ତମେ ବର୍ତ୍ତମାନ ସେଠି ରୁହ, ମାନେ ସେତିକି ବର୍ଷ ସେ ସେଠି ରହିବ। ସେତିକି ବର୍ଷ ରହିଲେ ମଧ୍ୟ ସେ ଦୁଃଖରେ ରହିବେନି, ସେ ଆନନ୍ଦରେ ରହିବ। କାହିଁକି ନା ଯେହେତୁ ସେମାନେ ଭଗବାନଙ୍କର ଭକ୍ତ, ଏବଂ ସେ ସୁନ୍ଦର ଲୋକରେ ମାନେ ଇନ୍ଦ୍ର ଲୋକର ଯେଉଁ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି ଭଗବାନ। ସୁନ୍ଦର ଲୋକରେ ଇନ୍ଦ୍ର ଲୋକର, ଇନ୍ଦ୍ର ଲୋକରେ ସ୍ୱର୍ଗ ଲୋକ ଯେଉଁ ରହିଛି, ସ୍ୱର୍ଗ ଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ତାଠାରୁ ଅଧିକ ଐଶ୍ୱର୍ଯ୍ୟ ଭଗବାନ କୃପାରୁ ଏଇ ସୁନ୍ଦର ଲୋକରେ ଦିଆଯାଇଛି। ଭଗବାନଙ୍କ କୃପାରେ, ଭଗବାନଙ୍କ ଆଦେଶରେ ବିଶ୍ୱକର୍ମା ସେ ସୁତର ଲୋକଟି ନିର୍ମାଣ କରିଛନ୍ତି। ସୁତର ଲୋକରେ ସବୁ ପ୍ରକାର ଐଶ୍ୱର୍ଯ୍ୟ, ଇନ୍ଦ୍ର ସମ ଐଶ୍ୱର୍ଯ୍ୟ, ତାଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କରାଯାଇଛି। ଏବଂ ଆମେ ଭାବିବା ଯେ ସେଠି ମଧ୍ୟ ପ୍ରହ୍ଲାଦ ମହାରାଜ ବି ରହୁଛନ୍ତି, ଆଉ ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ ମଧ୍ୟ ରହୁଛନ୍ତି। ଶୁକ୍ରାଚାର୍ଯ୍ୟ ଯଦିଓ ଆମର ବିଷ୍ଣୁ ଚକ୍ରଙ୍କୁ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ଯଦିଓ ତାଙ୍କୁ ସେ ଅଭିଶାପ ପ୍ରଦାନ କଲେ, କିନ୍ତୁ ପ୍ରକୃତରେ ସେ ଯେଉଁ ଅଭିଶାପ ପ୍ରଦାନ କଲେ ସେ ବଳି ମହାରାଜକୁ ବହୁତ ନିଜର ବୋଲି ଭାବୁଥିଲେ। କାରଣ ଯେତେବେଳେ ବଳି ମହାରାଜ ମୃତ୍ୟୁବରଣ କରିଥିଲେ ସେତେବେଳେ ସେ ତାଙ୍କୁ ଜୀବନଦାନ କରିଛନ୍ତି, ତାଙ୍କ ପୁଅ ଭଳି ସେ ତାଙ୍କୁ ପାଳନ କରୁଛନ୍ତି। ସେ ମରିଯାଇଥିଲେ ନା, ମୃତ୍ୟୁବରଣ କରିଥିଲେ, ଦେବତାମାନଙ୍କ ଦ୍ୱାରା ନିହତ ହୋଇଯାଇଥିଲେ, ମୃତ୍ୟୁବରଣ କରିଥିଲେ। କିନ୍ତୁ ବଳି ମହାରାଜ ବର୍ଣ୍ଣନା କରାଯାଉଛି ଅନ୍ୟ ଯେଉଁ ଅସୁରମାନଙ୍କୁ ଯେଉଁ ସେ ତାଙ୍କୁ ମୃତ୍ୟୁ ସଂଜୀବନୀ ମନ୍ତ୍ର ପ୍ରଦାନ କରିଥିଲେ, ତାଙ୍କୁ ଏତେ ଯତ୍ନରେ ତାଙ୍କୁ ବଞ୍ଚେଇ ନାହାନ୍ତି, କିନ୍ତୁ ଆମକୁ ବହୁତ ଯତ୍ନର ସହିତ, ବହୁତ କେୟାର ଦେଇକି, ବହୁତ ସ୍ନେହର ସହିତ ତାଙ୍କୁ ବଞ୍ଚେଇଛନ୍ତି। ତାଙ୍କ ପ୍ରତି ତାଙ୍କ ବହୁତ ସ୍ନେହ ରହିଛି, ବହୁତ ଭଲ ପାଉଛନ୍ତି ସେ ତାଙ୍କର ସେ ମାନେ ବଳି ମହାରାଜ। ସେଥିପାଇଁ ସେ ଭଗବାନ ବିରୁଦ୍ଧରେ କହିଲେ, କିନ୍ତୁ ଭଗବାନଙ୍କ ମାନେ ଆମର ବିଶ୍ୱନାଥ କହୁଛନ୍ତି ପ୍ରକୃତରେ ସିଏ ମୋର ଅତ୍ୟନ୍ତ ପ୍ରିୟ, ଶୁକ୍ରାଚାର୍ଯ୍ୟ ମଧ୍ୟ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଭଗବତ ମଧ୍ୟରେ ଭଗବାନ କହିଛନ୍ତି ଯେ ମୁନିନା କବି ନା ଉଷନା କବି, ଯେତେ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଉଷନା ବା ବଳି ମହାରାଜ, ଏ ଶୁକ୍ରାଚାର୍ଯ୍ୟ ଏତେ ବିଦ୍ୱାନ ବ୍ୟକ୍ତି, ସେ ଭଗବାନ ମଧ୍ୟ ବହୁତ ପ୍ରିୟ। ବିଶ୍ୱନାଥ କୁଟାର କହୁଛନ୍ତି ସେ ଭଗବାନଙ୍କର ମଧ୍ୟ ବହୁତ ପ୍ରିୟ। ତେଣୁ ସେ କହୁଛନ୍ତି ଗୁରୁନା ଅନୁମୋଦିତା, ତମେ ଗୁରୁଙ୍କ ସହିତ ବର୍ତ୍ତମାନ ଯାଇକି ସେଇଠି ସୁତର ଲୋକ ରହିବ। ତେଣୁ ଏ ଅଧ୍ୟାୟ ପରେ ଆରମ୍ଭ ହେବ, ସେ ବର୍ତ୍ତମାନ ସବୁ ଚବିଶ ଅଧ୍ୟାୟରେ ଯେଉଁ ରହିଛି, ଏ 22 ଅଧ୍ୟାୟରେ 23 ଅଧ୍ୟାୟ ପର୍ଯ୍ୟନ୍ତ ଏ ଚାଲିବ। ବାମନ ଅବତାରଙ୍କ ବିଷୟରେ ବର୍ଣ୍ଣନାଟା 15-23 ଏଇ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆ ପର ଯେଉଁ 22 ଅଧ୍ୟାୟରେ କେଉଁ ବିଷୟ ବର୍ଣ୍ଣନା କରାଯିବ ନା, ବଳି ମହାରାଜଙ୍କର ଆତ୍ମସମର୍ପଣ, ବଳି ମହାରାଜ କେମିତି ଯୋଗୁଁ ତାଙ୍କର ଯେଉଁ ଥିଲା ଯେଉଁ ଗର୍ବ ଥିଲା, ଯେଉଁ ଆଢ଼ିଓ ବୋଲି କୁହାଯାଉଛି, ଏଇ ସବୁ କିଛି ସମ୍ପତ୍ତିରେ ମୁଁ ହେଉଛି ମାଲିକ, ଏଇ ଯେଉଁ ଗର୍ବଟି ଥିଲା ସେ ଗର୍ବଟି ବର୍ତ୍ତମାନ ତାଙ୍କର ଚାଲିଯାଇଛି। ତେଣୁ ସେ ସବୁକିଛି ସେ ତାଙ୍କର ମଥାକୁ ପ୍ରଦାନ କରିବେ, ଆପଣ ତୃତୀୟ ପାଦ ଚାହୁଁଛନ୍ତି କେଉଁଠି ରଖିବା ପାଇଁ, ତେଣୁ ମୋର ମଥାରେ ରଖିବି। ଏଇଟା ଯଦି ଭାଗବତ ବର୍ଣ୍ଣନା କରାଯାଇନି, ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ସେଇ ପାଦରେ, ତୃତୀୟ ପାଦରେ ତାଙ୍କୁ ସେଇ ଚାପିକିରି ସେଇ ସୁତର ଲୋକକୁ ତ ପଠାଇଦେବେ। ଭଗବାନ ସୁତଳକୁ ଯିବାଟା ଏତେ ସହଜ ଜିନିଷ ନୁହଁ, କିନ୍ତୁ ଭଗବାନ ଅନାୟାସ ତାଙ୍କୁ ସୁତଳକୁ ପଠାଇଦେବେ। ଭଗବାନ ଯାହା ଚାହିଁବେ ତାହା କରିପାରିବେ ଭଗବାନ, ତେଣୁ ସମୟ ହେଇଛି। ଯାଉ ଆ ପରେ ବର୍ଣ୍ଣନା କରାଯିବ, ସବୁ ଦେବତାମାନେ ଆସିକିରି ଭଗବାନ ସବୁ ସ୍ତୁତି କରିବେ, ଭଗବାନଙ୍କୁ ସ୍ତୁତି କରିବେ। ସେଠି ବ୍ରହ୍ମା ପଚାରିବେ ଯେ ଆପଣ କାହିଁକି ତାଙ୍କୁ ବର୍ଣ୍ଣନା କରୁଛନ୍ତି, ଭଗବାନ ସେ ପ୍ରଶ୍ନର ଉତ୍ତରରେ ସେ କହିବେ ତାଙ୍କର କିଛି ଗର୍ବ ଥିଲା ବଳି ମହାରାଜଙ୍କର, ଯେଉଁ ଗର୍ବଟିକୁ ବର୍ତ୍ତମାନ ଭଗବାନ ନେଇଯାଉଛନ୍ତି। ଏବଂ ଅନ୍ତିମରେ ଯେତେବେଳେ ସବୁକିଛି ସମସ୍ତେ ଚାଲିଯିବେ, ସେତେବେଳକୁ ଚାଲିଯିବେ, ଶୁକ୍ରାଚାର୍ଯ୍ୟଙ୍କୁ ସେ କହିବେ ଯେ ତୁମେ ଏଇ ଯେଉଁ ଯଜ୍ଞ ରହିଛି, ଯଜ୍ଞରେ ବର୍ତ୍ତମାନ ବିଘ୍ନ ହୋଇଯାଇଛି, ତୁମେ ବିଘ୍ନ ବର୍ତ୍ତମାନ ଦୂର କର, ବର୍ତ୍ତମାନ ଯଜ୍ଞକୁ ସମାପନ କର। ତେଣୁ ସେ କହିବେ ମନ୍ତ୍ରତଃଛିଦ୍ରଂ ଦେଶ କାଳାହ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରଂ ଅନୁ ସଂକୀର୍ତ୍ତନ ଦେବ। ଭଗବାନଙ୍କ ଭକ୍ତ ଯେ ସେ କହିବେ ସବୁକିଛି ଯାହା କିଛି ଦୋଷ ଅଛି ଯାହା କିଛି ଭୁଲ ଅଛି ସବୁକିଛି ଦୂର ହେଇଯିବ କେବଳ ଆପଣଙ୍କ ନାମ କୀର୍ତ୍ତନ। ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ଆମର କଥାରେ ଯଦି କିଛି ଛିଦ୍ର ଥିବ ଭୁଲ ଥିବ ତେଣୁ ଏଇ ସଂକୀର୍ତ୍ତନ ମାଧ୍ୟମରେ ଆମେ ପୂର୍ଣ୍ଣ କରିବୁ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଧରା କି ଜୟ ଶ୍ରୀ ଗୋଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଇ ଦାୟିକ ମହାନ୍ଦେ ସପ୍ତମ
ମନ୍ତ୍ର କେତେ
ସପ୍ତମ 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 ଗୋଟେ ଦେଖିଥିଲି।